नामे ओम विष्णु भगवान कृष्ण विष्टाय भूतले स्मृते गुरु गोविंद स्वामी नामे ओम विष्णु भगवान कृष्ण विष्टाय भूतले श्रीमते भक्ति वेदांत स्वामी नामे नमस्ते सरस्वत देव गौरवाणी प्रचारिणे निर्विशेष शून्यवादी पाश्चात्य देशदारिणी मध्वाचार्य समारंभ गौरचंद्र च मध्यमा अस्मादाचार्य पर्यंतम वंदे गुरु परंपरा वंचाकृपतुल्यस्य कृपा सिंधुभ्यो एव च पतितानं पावनेभ्यो वैष्णवेभ्यो ंगयते गिरीभामे श्रीगुरूदारिणी परमानंदमाधव जय श्रीकृष्ण चैतन्य प्रभो नित्यानंद श्रीअद्वैत गदाधर शिवाचारी गौरभक्तवृंद
हरे कृष्ण 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 हरे 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 राम 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 हरे 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 कृष्ण 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 हरे 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 राम 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 हरे हरे।
ओम नमो भगवते वासुदेवाय सोमवार मंगलवार बुधवार लगातार भाव में किसी कथा कही गीता और चैतन्य चर्चा पूरा आधार कर आठटा कोड़े है दस मिनट कह साढ़े आठ साढ़े आठ रू साढ़े नौ मोर आज मोर पादेश कहे जी आज भक्त ठीक कथा आमर प्राय तीस चालीस जन भक्त होते गुरुवार आस्ते आस्ते टे भक्त संख्या कमार लगे गत थर भी पंद्रह जन होते दस बार जन तेणु आस्ते आस्ते आम भक्त बुद्धि हवा कथा भक्त बुद्धि हवा कि कमी कमी मैंने बक्ता आम सबुद कौचु अध घंटे चालीस मिनट कल चालीस मिनट कही दिन कही आमपाई जड़े वक्ता हेल्ले भी आम मनोबल रही चेस्टा नहीं आम कौ आम चित्त शुद्धि और भगवान कृपापी कारण बास्तव में जो हरिनाम रूप धन सत्संग रूप धन ये आपको ये जिनस देखू समस्त भाग्य मिले ना जो मैंने जानती सत्संग महात्म हरिनाम महात्म से मैंने जानले संसार जंजाल वशवर्ती बा भौतिक बासना वशवर्ती से आसपार कहीं से कथा चाणक्य पंडित नीति श्लोक कहते संसार सिंधु रूपेण मीन रूपेण मान जंजाल जाल रूपेण काल रूपेण जीवन आम समस्ते संसार सगर में मत्स्य रूपी मानव जंजाल रूपक जाल पड़े आमको धरी काल तो दैव तेणु आम आसपार ये गोटे कारण मुझे कथा कही भर्तृहरि रही नीति शतक भर्तृहरि चाणक्य भि विद्रोह भि महानीतिकार से जो शास्त्र कही जे सतसंग वास्तव में कड़े दुर्लभ ସତ୍ୱରୀଙ୍କର ବିଷୟରେ ଗୋଟେ ଗପ ରହିଛି। ମହାନ ରାଜା ଥିଲେ, ବହୁତ ଧନ ସମ୍ପତ୍ତି ପ୍ରତିଷ୍ଠା ଅଧିକାର ଥିଲେ, କିନ୍ତୁ ଏବେ ଭଳି ଗୋଟେ ପରିସ୍ଥିତି ଆସିଲା, ତାଙ୍କ ସୁନ୍ଦରୀ ସ୍ତ୍ରୀ ଥିଲେ, ତାଙ୍କର ଅତି ସୁନ୍ଦରୀ, ତାପରେ ଭଲ ପାଉଥିଲେ ରାଜା ଲୋକ, କିନ୍ତୁ ତାଙ୍କ ଧାରଣା ଥିଲା ଯେ ସଂସାରରେ ସିଏ ସବୁଠୁ ବେଶୀ ଭଲ ପାଉଛନ୍ତି ତାଙ୍କ ସ୍ତ୍ରୀ, ଏବଂ ସିଏ ମଧ୍ୟ ଆଶା କରିବେ ଯାହାକୁ ଯିଏ ବେଶୀ ଭଲ ପାଏ ସିଏ ତା'ଠୁ ପ୍ରତିଦାନ ଆଶା କରିବ ଯେ ସିଏ ମୋତେ ବେଶୀ ଭଲ ପାଉ। ତା ଧାରଣା ଥିଲା ଯେ ମୋର ବେଶୀ ତୃତୀୟ ବସ୍ତୁ ହେଲା ମୋ ସ୍ତ୍ରୀ, ଏବଂ ତଦନୁରୂପ ମୋ ସ୍ତ୍ରୀର ମଧ୍ୟ ମୁଁ ବେଶୀ, ମୋ ସ୍ତ୍ରୀ ମୋତେ ସଂସାର ସବୁଠୁ ବେଶୀ ଭଲ ପାଉଛି। ଏଭଳି ଗୋଟେ ପରିସ୍ଥିତି ଆସିଲା, ସେ ଜାଣିବା ପାଇଲେ ତାଙ୍କ ସ୍ତ୍ରୀର ଆସକ୍ତି ରହିଛି ଅନ୍ୟ ଏକ ପୁରୁଷ ପ୍ରତି, ତାଙ୍କ ରାଜ୍ୟର ଯିଏ ସେନାପତି। ତ ସେ ଗପଟା ମୁଁ ବେଶୀ ମାନେ ଆମ୍ଳଚୂଳ ବର୍ଣ୍ଣନା କରିବା ପାଇଁ ମୋତେ ସମୟ ନାହିଁ, ଶକ୍ତି ନାହିଁ। ତ ତା'ପରେ ସେ ରାଜ୍ୟକୁ ଆଉ ତାଙ୍କର ଯେଉଁ ସ୍ତ୍ରୀ ସନ୍ତାନ ପ୍ରତି ତାଙ୍କର ଥିଲା ଆସକ୍ତି, ତାକୁ ପରିତ୍ୟାଗ କରି ଜଙ୍ଗଲକୁ ପଳେଇଲେ, ତପସ୍ୟା କଲେ। ସେ ଲେଖିଲେ, ବହୁ ଶାସ୍ତ୍ର ଲେଖିଲେ, ଲେଖିଲେ 100 ନୀତି ଶତକ, ଆଉ 100 ଭକ୍ତି ଶତକ, 100 ବୈରାଗ୍ୟ ଶତକ। ଇଏ ହେଉଛି ଗୋଟେ ଶତକ, 100 ହେଉଛି ନୀତି ଶତକ, ସେଥିରେ ଗୋଟେ ହେଉଛି ଏଇ ଶକଟି ଶତଂ ବିହାୟ ଭକ୍ତୟଂ ସହସ୍ରଂ ସ୍ନାନ ଆଚରେ ଲକ୍ଷ୍ୟଂ ବିହାୟ ଦାତବ୍ୟଂ କୋଟି ତତ୍ତ୍ୱା ହରିସ୍ମରେ। ଏ ଶ୍ଳୋକର ଅର୍ଥ ହେଉଛି ଶେଷ ପଦ ଯେ କୋଟି ତତ୍ତ୍ୱା ହରିସ୍ମରେ। ଶାସ୍ତ୍ର କ'ଣ କହିଲେ, ସାଧୁ କ'ଣ କହିଲେ, ମହାପୁରୁଷ କ'ଣ କହିଲେ, ଭକ୍ତରେ କହିଲେ ଯେ କୋଟି ତତ୍ତ୍ୱା ହରିସ୍ମରେ, କୋଟିଏ କାମ ଛାଡ଼ି ଆଗ ଭଗବାନଙ୍କର ସ୍ମରଣରେ, ଭଗବାନଙ୍କ ପୂଜାରେ, ଭଗବତ ପ୍ରସଙ୍ଗରେ, ସାଧୁ ସଙ୍ଗରେ ବସିବ, କୋଟିଏ କାମ ଛାଡ଼ିବ। ତାହେଲେ ସାଧୁ ସଙ୍ଗକୁ ସେ କେତେ ଗୁରୁତ୍ୱ ଦେବ, ସତମ ବିହାୟ ଭକ୍ତ 100 କାମ ଛାଡ଼ିକିରି ଆଗ ସେ ଖାଇବ, ଭୋଜନ କରିବ, କାରଣ ଭୋଜନ ଆମ ଶରୀର ପାଇଁ ଆବଶ୍ୟକ ରହିଛି, ଯଦି ଆମେ ଠିକ ନ ଖାଇବା ଆମ ଶରୀର ଅସୁସ୍ଥ ହୋଇପଡ଼ିବ। କଳିଯୁଗ ଅନ୍ନମୟୀ ପିଣ୍ଡ, ଅନ୍ନ ନହେଲେ ବର୍ଣ୍ଣ ହାରିବନି, ତେଣୁ 100 କାମ ଛାଡ଼ିକି ଖାଇବ। ସହସ୍ର ସ୍ନାନ ଆସେ, 1000 କାମ ଛାଡ଼ିକିରି ତାକୁ ସ୍ନାନ କରିବ, କାରଣ ସ୍ନାନ ଦ୍ୱାରା ଆମର ବାହ୍ୟ ଶରୀର ଶୁଦ୍ଧ ହୁଏ। ଲକ୍ଷ୍ୟ ବିହାୟ ଦାତବ୍ୟ, ଲକ୍ଷ୍ୟ କାମ ଛାଡ଼ିକିରି ଆଗ ଅନ୍ୟର ଉପକାର କରିବ, ଅନ୍ୟର ସେବା କରିବ, ଅନ୍ୟ କଥା ବୁଝିବ, ପରୋପକାର କରିବ। ଆଉ କୋଟିଏ କାମ ଛାଡ଼ିକିରି ଭଗବାନଙ୍କୁ ସ୍ମରଣ କରିବ, ତ ସତ୍ସଙ୍ଗ କରିବ, ସତ୍ସଙ୍ଗ କେତେ କଥା ଦେଇଛି ଧ୍ୟାନ। ଏବଂ ମୋତେ ଶାସ୍ତ୍ରରେ କୁହାଯାଇଛି ପଦ୍ମ ପୁରାଣରେ, ଯେ ସତ୍ସଙ୍ଗ ଲଭତେ ତୁମା ଅର୍ଜିତ ପୂର୍ବ ସ୍ୱୀକୃତି, ଭକ୍ତିସ୍ତୁ ଭଗବତ ସଙ୍ଗେର ପରିଯାଏ, ସତ୍ସଙ୍ଗ ଲଭତେ ତୁମା ଅର୍ଜିତ ପୂର୍ବ ସ୍ୱୀକୃତି। ଭକ୍ତି ଜାଗ୍ରତ ହେବ ଯେଉଁ ମାନବ ଜନ୍ମର ଏକମାତ୍ର ଉଦ୍ଦେଶ୍ୟ, ଗୋଟିଏ ଉଦ୍ଦେଶ୍ୟ, ଆଉ ଯୋଡ଼େ ଉଦ୍ଦେଶ୍ୟ କେବଳ ହରି ନାମ ହେବ, କେବଳ କେବଳ ମାନେ ଆଉ ଅନ୍ୟ କିଛି ନାହିଁ। ମୁଁ କହିବି ଗୌରାଙ୍ଗ, ତୁମେ ତମ ସ୍ତ୍ରୀକି, ତୁମେ କେବଳ ତମ ସ୍ତ୍ରୀକି ନେଇକି ଆସିବ କାଲି ଶାସନ, ତାର ତ ତମ ଛୁଆ ପିଲା ଆଉ କାହାକୁ ଆଣିବ, ତାର ମିନିଙ୍ଗ ହେଲା ନାଇଁ କି ନା କ'ଣ, କେବଳ ତେଣୁ କୁହାଗଲା ଯେ ହରେ ନାମ ହେବ କେବଳ। କଳିକାଳରେ ଆମର ଆତ୍ମକଲ୍ୟାଣର ବା ଭଗବତ ଅନୁଭୂତିର ଉପାୟ, କେବଳ ଉପାୟ ହେଉଛି ହରିନାମ, ଏବଂ ହରିନାମଟା ଘରେ ହେବନି କି ମନୁଗମନ ବି ହେବନି। ହଁ, ଯେଉଁମାନେ ସେ ମନୁଗମନ କରୁଛନ୍ତି ଏକୁଟିଆ ଭକ୍ତ ସାଧନ, ତାଙ୍କର ବହୁ ଜନ୍ମ ସଂସ୍କାର ରହିଛି, ବା ସେ ବହୁ ସାଧୁଶ୍ରମ କରିଛନ୍ତି। ସାଧୁଶ୍ରମ କଲା ପରେ ଆମର ଯେଉଁ ଚିତ୍ତର ବିକ୍ଷେପ ମଳିନତା ଦୂର ହେବ, ସେତେବେଳେ ଆମେ ବ୍ୟକ୍ତିଗତ ଭାବରେ ସାଧନ ଭୋଜନ କରିବାକୁ ଶକ୍ତି ପାଇବା ସାମର୍ଥ୍ୟ। ତେଣୁ ଇଏ ପ୍ରଥମ କଥା, କୃଷ୍ଣ ଭକ୍ତିର ମୂଳ ଅଟେ ସାଧୁ ସଙ୍ଗ, କୃଷ୍ଣ ପ୍ରେମ ଉପଜାଇ ତିନ ମହା ସଙ୍ଗ କହିଲା ବୈଷ୍ଣବ ଶାସ୍ତ୍ର। ଗୀତା ଭାଗବତରେ ଯେଉଁ କଥା କୁହାଯାଇଛି ସଂସ୍କୃତରେ, ତାକୁ ବୁଝିବା ଶକ୍ତି ଆମ ନାହିଁ, କ'ଣ ଆମେ ତ ଓଡ଼ିଆ ବୁଝିପାରୁନୁ,
ସଂସ୍କୃତ ଭାଗବତ ସଂସ୍କୃତ ଗୀତା ସେମାନେ କ'ଣ ବୁଝିବେ? ସେଇଥିପାଇଁ ମହାପ୍ରଭୁ ଗୌରାଙ୍ଗ ସୁନ୍ଦର ଯେଉଁ କଥା ଗୀତାରେ ଅର୍ଜୁନଙ୍କୁ କହିଲେ, ଚାରିବେଦର ସାର 108 ପଞ୍ଚର ସାର ଗୀତାରେ ବୁଝିନା କହିଦେଲେ ଅର୍ଜୁନ କେଉଁଦିନ କିନ୍ତୁ କେହି ବୁଝିପାରିବେନି, ଆକୁ ଜୀବନରେ ଆଚରଣ କରିବା ବି କଷ୍ଟ। ଭାଗବତରେ ଏକାଦଶ ସ୍କନ୍ଦ ଭାଗବତରେ ମାଧବର ସମ୍ବାଦ, ଏକାଦଶ ଗୀତାରେ କୃଷ୍ଣାନ ସମ୍ବାଦ ଯାହା, ଭାଗବତରେ ଯେଉଁ ଏକାଦଶ ସ୍କନ୍ଦରେ ମାଧବର ସମ୍ବାଦ ସେଇଆ। ଆଉ ଟିକିଏ ବିସ୍ତୃତର ବର୍ଣ୍ଣନା କରାଯାଇଛି, ଗୀତାରେ ହେଉଛନ୍ତି 7 ଶ୍ଳୋକ, ଭାଗବତ ହେଉଛନ୍ତି 1378 ଶ୍ଳୋକ ଏଟା ଗଣିଛି, ଏକାଦଶ ସ୍କନ୍ଦରେ 1378 ପ୍ରାୟ ଗୀତାର ଦୁଇ ଗୁଣ। ଚୈତନ୍ୟ ଚରିତାମୃତ ଯେଉଁ ରହିଛି ବୈଷ୍ଣବ ଶାସ୍ତ୍ର, ଯେଉଁମାନେ ବୈଷ୍ଣବମାନଙ୍କର ଯିଏ ପ୍ରାଣ ସେ ହେଉଛନ୍ତି 11,452 ଶ୍ଳୋକ ଭୟା, ତାକୁ ଆମେ କରିକିରି ତାକୁ ସବୁ ନୋଟ୍ କରାହେଇଛି। ଭାଗବତ ଟୋଟାଲ 18,000 ଶ୍ଳୋକ। ତ ଯେଉଁମାନଙ୍କର ଗୀତା ଭାଗବତ ସଂସ୍କୃତ ଯେଉଁ ଲେଖା ହେଇଛି ସେଥିପ୍ରତି ଆଗ୍ରହ ଆସୁନି, ସଂସ୍କୃତରେ ଲେଖା ହେଇଛି ଆଉ ସବୁ କଥା ସାର ସାର କଥାକୁ ବୁଝିବା ସଂକ୍ଷେପରେ କୁହାହେଇଛି। ବେଦ ହେଉଛି 1,00,000 ଶ୍ଳୋକ, ବେଦ 4 ବେଦ ସେ 1,00,000 ଶ୍ଳୋକ, ଆଉ ସମସ୍ତ ପୁରାଣ ରହିଛି 18,000 ପୁରାଣ, ସେ 4,00,000 ଶ୍ଳୋକ। ତେଣୁ 4,00,000 ଶ୍ଳୋକର ସାର କୁହାଗଲା ଭାଗବତ,
ସବୁ ଅନୁବାଦ ସଂସ୍କୃତ
ତାକୁ ସଂସ୍କୃତ ବ୍ୟାସଦେବକୃତ ତାକୁ ଅନ୍ୟାନ୍ୟ ସବୁ ସାର ଭାବ ଚାଷ କି ଗୋଳା ଦେଶ କି ଅନ୍ୟାନ୍ୟ ସବୁ ଓଡ଼ିଆ କିଛି କଲେ ସଂସ୍କୃତ ମୂଳ ସଂସ୍କୃତ ସେ କୃପା କରି କଲେ, କିନ୍ତୁ ସେ ଯେଉଁ ଅନୁବାଦ କଲେ ସେ ଆକ୍ଷରିକ ସଂସ୍କୃତ ନୁହେଁ, ବ୍ୟାସକୃତ ସଂସ୍କୃତର ସେ କିଛି କିଛି ରହିଲା ଭାରତ, କିଛି କିଛି ରହିଲା ବ୍ୟାସକୃତ ମହାଭାରତ ସାରା ଭାରତ କିଛି କିଛି ରହିଲା, କିନ୍ତୁ ମୂଳ ହେଲା ପ୍ରାମାଣିକ ହେଲା ବ୍ୟାସକୃତ। ଭାଗବତ ମାନଙ୍କର କଲେ ଜଗନ୍ନାଥ ଆମେ ତାକୁ ଭୁଲ କହୁନୁ, କିନ୍ତୁ ମୂଳ ଭାଗବତ ଚାଲେ, ମୂଳ ଭାଗବତ ଯେଉଁ ଶୁକ ଦେବ କହିଥିଲେ ପରିକୀର୍ତ୍ତଙ୍କୁ, ଶୁକ ଗୋସ୍ୱାମୀ କହିଲେ ସ୍ୱର୍ଣ୍ଣକାରୀ ମୁନିମାନଙ୍କୁ, ସେ ଭାଗବତ ସିଏ ହେଉଛି ଅତି ଗୁହ୍ୟ ତାକୁ କୃପା କରିକିରି ଜଗନ୍ନାଥ କଲେ କିଛି କିଛି ତା ରହିଲା, ସେ ଯାହାର ତତ୍ତ୍ୱ ଭକ୍ତି ଆଉ। ତେଣୁ ସେତେବେଳେ ଯୁଗ ଯୁଗରେ ଲୋକମାନେ ସେଠି ଶିକ୍ଷିତ ନଥିଲେ, ଓଡ଼ିଆ ପଢ଼ିବାକୁ ସକ୍ଷମ ହେଉଥିଲେ, ସଂସ୍କୃତ ପଢ଼ିବେ, ଏବେ ତ ଆମେ ସମସ୍ତେ BA MA, କିନ୍ତୁ ଆମ ସଂସ୍କୃତ ପଢ଼ିବା ପାଇଁ ଆଗ୍ରହ ଆସୁନି। ସେତେବେଳେ ତ ଲୋକମାନେ ଅତି ଥିଲେ ମାନେ ନିରକ୍ଷର ବିଭାଗ ନାହିଁ, ତ ସେତେବେଳେ ତା କୃପା କରି କରିଛି। ଯାହା ହଉ କଥା ହେଲା, ଏ ସତସଙ୍ଗ ହେଉଛି କୃଷ୍ଣ ଭକ୍ତିର ମୂଳ, ଏବଂ ଗୀତା ଭାଗବତରେ ଯେଉଁ କଥା କୁହାହେଲା ତାକୁ ମହାପ୍ରଭୁ ଗୌରାଙ୍ଗ ସୁନ୍ଦର ଯିଏ ଅଭିନ୍ନ କୃଷ୍ଣ, ମହାପ୍ରଭୁ ନିଜେ ଭଗବାନ କୃଷ୍ଣ ବୋଲି ଶାସ୍ତ୍ରରେ ବହୁ ପ୍ରମାଣ ରହିଛି, ବହୁ ପ୍ରମାଣ 123 ପ୍ରମାଣ ରହିଛି। ତେଣୁ ସେ ଆସିଲେ ଯେ ଗୀତା ଭାଗବତର ଯେଉଁ ସିଦ୍ଧାନ୍ତ ଗୁଡ଼ାକ ତାକୁ ସରଳ ଭାବରେ ତାଙ୍କର ଯିଏ ପ୍ରିୟ ପାର୍ଷଦ ସର୍ବଦାମୋଦର ଗୋସ୍ୱାମୀ, ରାୟ ରାମାନନ୍ଦ, ରୂପ ଗୋସ୍ୱାମୀ, ସନାତନ ଗୋସ୍ୱାମୀ, ଦୋଳନାଥ ଗୋସ୍ୱାମୀ ଇତ୍ୟାଦି ସବୁ ଭକ୍ତମାନଙ୍କୁ ଇଏ ତପନ ମିଶ୍ର ଇତ୍ୟାଦି ସମସ୍ତଙ୍କୁ ସେ କହିବେ ସରଳ। ଗୋଟେ କଥା କହିଗଲା ଯେ କୃଷ୍ଣ ଭକ୍ତିର ମୂଳ ଅର୍ଥ ସାଧୁସଙ୍ଗ, ସାଧୁସଙ୍ଗ ନହେଲେ କୃଷ୍ଣ ଭକ୍ତି ହେବ, ତେଣୁ ସାଧୁସଙ୍ଗ ଦୁର୍ଲଭ। ମଣିଷ ଜନ୍ମ ପାଇବା ଦୁର୍ଲଭ ପାଇଛି, କିନ୍ତୁ ତା'ର ସୁଦୁର୍ଲଭ ହେଲା ସାଧୁ ସଙ୍ଗ, ସେଥିପାଇଁ କହିଲା ସାଧୁ ସଙ୍ଗ ସାଧୁ ସଙ୍ଗ ସର୍ବଶ୍ରେଷ୍ଠ କହୟ ଲଭେ ମାତ୍ର ସାଧୁ ସଙ୍ଗେ ସର୍ବ ସିଦ୍ଧି ହୟ ସାଧୁ ସଙ୍ଗ ସାଧୁ ସଙ୍ଗ ସାଧୁ ସାଧୁ ହେବାଗଲା ବୈଷ୍ଣବ ଶାସ୍ତ୍ର ଚୈତନ୍ୟ ଚର୍ଯ୍ୟାମୃତରେ ସାଧୁସଙ୍ଘ ସାଧୁସଙ୍ଘ ସବୁ ଶାସ୍ତ୍ର କହୁଛନ୍ତି ସାଧୁସଙ୍ଘର ସାଧୁସଙ୍ଘ ନ କଲେ ତୁମର ଭକ୍ତି ଜାଗ୍ରତ ହେବନି ତୁମର ଆତ୍ମକଲ୍ୟାଣ ହେବନି ଆଉ ଲଭେ ମାତ୍ର ସାଧୁସଙ୍ଘେ ସର୍ବସିଦ୍ଧି ହେବ ବହୁତ କମ୍ ସମୟ କ୍ଷଣେ ଲଭେ ନିମିଷେ ଯଦି ସାଧୁସଙ୍ଘ ଜଣେ କରେ ତା'ର ସର୍ବସିଦ୍ଧି ହେବ ନା ଆମେ ଏତେ ସାଧୁସଙ୍ଘ କରୁଛେ ନା ଆମର କାଇଁ ରୁଚି ଆସୁନି ଆଗ୍ରହ ଆସୁନି କାରଣ ଆମେ ବାସ୍ତବରେ ସାଧୁସଙ୍ଘଟା କରୁଛେ ବାହ୍ୟ ଢଙ୍ଗ କରୁଛେ କାହିଁକି ନା ସାଧୁସଙ୍ଘରେ ସର୍ବସିଦ୍ଧି ହେବ କ'ଣ ଥରେ ସାଧୁସଙ୍ଘ କଲେ ଭଗବାନ ପାଇଯିବ ନା ଭଗବାନ ବି ପଳେଇବ ତାର ଅର୍ଥ ସେ ବୁଝିଯିବ ଯେ ମାନବ ଜନ୍ମ ଏକମାତ୍ର ଉଦ୍ଦେଶ୍ୟ ହେଉଛି ଭଗବତ ପ୍ରାପ୍ତି ବା କୃଷ୍ଣ ପ୍ରେମ ଲାଭ ଏଇଟା ସେ ବୁଝିଯିବ ଏଇଟା ହେଉଛି ଲକ୍ଷ୍ୟ ବା ଉଦ୍ଦେଶ୍ୟ ଆମର ଯଦି ଲକ୍ଷ୍ୟ ସ୍ଥିର ହେଇଯିବ ଆମେ ଆସିବୁ ମନ୍ଦିରକୁ ଆଜି ଗୁରୁବାର କିଏ ଆସୁଛନ୍ତି ବା ସବୁଦିନ କିଏ ଆସୁଛନ୍ତି ଏହା ଉଦ୍ଦେଶ୍ୟ କ'ଣ କି ବ୍ୟବସାୟ କରିବା ନା ଚାକିରି କଥା ଆଲୋଚନା କରିବା ନା ଆମର କେମିତି ଧାନ ଜ୍ଞାତି ହେଇଛି କେମିତି ଗତ ବର୍ଷ ହେଇଥିଲା ଦିଗାଡ଼ି ଧାନ ଆଉ କେମିତି ଦିନିଗାଡ଼ି ବର୍ଷ ହେବ କେମିତି କ'ଣ କମଣି କଲେ ସେ କଥା କି ଆଲୋଚନା କରୁଛି ନା ଚାକିରିଟା କେମିତି ପ୍ରମୋସନ ହେଇକି ଆଉ ଆମେ ରିଟାର କରିବୁ ଆଉ ଦୁଇଟା ପ୍ରମୋସନ ହେବ ସେ କଥା କିଛି ଆଲୋଚନା ହେଉଛି କି ଏଠି କ'ଣ ଭଗବାନ କଥା ଭଗବାନ ନାମ ଉଦ୍ଦେଶ୍ୟ ହେବ ଯଦି ଆମ କିଏ ବି କଥା କହିବ ଭାଇନା କିଛି କ'ଣ ମୁଁ କହୁଛି ଉଦ୍ଦେଶ୍ୟ ଏ ମନ୍ଦିରଟି ତିଆରି ହେଇଛି ତା ଉଦ୍ଦେଶ୍ୟ କ'ଣ ଲୋକମାନେ କେମିତି ଭଗବତ ଚେତନଶୀଳ ହେବେ ଉଦ୍ଦେଶ୍ୟ ତେଣୁ ଏ ମନୁଷ୍ୟ ଜନ୍ମର ଏକ ଗୋଟେ ଉଦ୍ଦେଶ୍ୟ ରହିଛି ସେ ଉଦ୍ଦେଶ୍ୟ ହେଉଛି ଭଗବାନଙ୍କୁ ଭଜନ କରିବା ଭଗବାନଙ୍କୁ ଭଲ ପାଇବା ଭଗବତ ଭକ୍ତି ଜାଗ୍ରତ କରିବା ସେ କଥା କହିଲେ ଜଗଦାନନ୍ଦ ପଣ୍ଡିତ ତାଙ୍କର ପ୍ରେମ ବିବର୍ତ୍ତରେ ମହାନ ସନ୍ଥ ଜନମ ଲଇଛେ କୃଷ୍ଣ ଭକ୍ତି କରି ଧର୍ମଟା କେବଳ ହେଇଛି କୃଷ୍ଣ ଭକ୍ତି କରିବା କୃଷ୍ଣ ଭକ୍ତି ବିନା ସବ ମିଥ୍ୟା ଏ ସଂସାର ଆଉ ସବୁ ମିଥ୍ୟା ତ ସେଇଥିପାଇଁ ଆମର ପ୍ରଭୁପାଦ ମହାରାଜ କହିଲେ ଯିଏ ଅଲ୍ ୱାର୍ଲଡ ସ୍ତରର ମାନେ ବୈଷ୍ଣବ ମାନେ ସାଧୁ ଯିଏ ସାରା ଜଗତକୁ ଉଦ୍ଧାର କଲେ ଆମର ବି ଉଦ୍ଧାର ହେବାର ଉଦ୍ଦେଶ୍ୟ ନାହିଁ ନାହିଁ ଆମର ଉଦ୍ଦେଶ୍ୟ ଆମ ଉଦ୍ଦେଶ୍ୟ ଆମର ଯେଉଁ ଗଣ୍ଠିଲିଟି ଯେଉଁ ଦୁଇ ପଇସା ରୋଜଗାର ହେଉଛି ଘରଟି ଦୟାଟି ଏଇ ଭିତରେ ଆମେ ହେବୁ ଲିମିଟେଡ଼୍ ଏ ସାରା ଜଗତକୁ ଉଦ୍ଧାର କଲୁ ଆମେରିକାନକୁ ଉଦ୍ଧାର କଲେ ରଷିଆନକୁ ଉଦ୍ଧାର କଲେ ଜାପାନ ଯିଏ ଉଦ୍ଧାର କଲେ ସବୁଠିକୁ ଉଦ୍ଧାର କଲେ ଆମେ ତ ସହଜେ ଆମ 33 ପୁରୁଷ ଆମେ କୃଷ୍ଣ ରାମଙ୍କର ଉପାସ ହେବୁ ନାଇଁ ଆମର କାହିଁକି ଆମର ଆଗ୍ରହ ନାହିଁ ଆମର ଆଗ୍ରହ ହେଉଛି କେଉଁଥିରେ ନାହିଁ ତେଣୁ ଆମେ ଜାଣିଲେ ସବୁ କିନ୍ତୁ ତାକୁ ଠିକ ଆମେ ଆସୁନେ ଯାହା ହଉ ସତ୍ସଙ୍ଗ ଆମେ ଯିଏ ଗୁରୁ ମୁଖରୁ ଶାସ୍ତ୍ର ସାଧୁଙ୍କ ମୁଖରୁ ଶାସ୍ତ୍ର ମୁଖରୁ ମୁଁ ଶୁଣିଛି ଯେ ଯିଏ ଭଗବାନଙ୍କୁ ହରିନାମ ହରି କଥା ଶୁଣେଇପାରିଲା ସିଏ ହେଉଛି ବାସ୍ତବରେ ଏ ଜଗତରେ ସବୁଠୁ ବଡ଼ ଦାନ ଦାନୀ ଶିବ କିଏ ଯିଏ ହରିନାମ ହରିକଥା ଜୀବକୁ ଶ୍ରବଣ କରିବ। ଯିଏ ସିରିୟସ୍ ଷ୍ଟୁଡେଣ୍ଟ କହୁଥିଲି ପ୍ରଭୁପାଦ ମହାରାଜଙ୍କ କଥା, ସେ କହିଲେ କୃଷ୍ଣ କନସିୟସ୍ ଇଜ୍ ଫର୍ ସିରିୟସ୍ ଷ୍ଟୁଡେଣ୍ଟ। ସିରିୟସ୍ ଷ୍ଟୁଡେଣ୍ଟ ମାନେ କି ପ୍ରଚେଷ୍ଟ କରିଦେବେ, ଏ ଅର୍ଡ଼ିନାରି ଷ୍ଟୁଡେଣ୍ଟ ପାଇଁ କୃଷ୍ଣ ଚେତନା ନୁହେଁ। କାରଣ କୃଷ୍ଣ ଚେତନା ଆମର କୌଣସି ଅବସ୍ଥା ଉପରେ ନିର୍ଭର କରନି। କୃଷ୍ଣ ଚେତନା ତ ଚେତୋ ଦର୍ପଣ ମାର୍ଜନ, ଆମର ସ୍ୱଭାବକୁ ଶୁଦ୍ଧ କରିବା। ତେଣୁ ଇଏ କୌଣସି ଅବସ୍ଥା ଉପରେ ନିର୍ଭର କରନି। ତେଣୁ ଆମର ସତ୍ସଙ୍ଗ ଯଦି ଗୁରୁବାର ଟିକେ କମି ଯାଉଛନ୍ତି, ଚେଷ୍ଟା କରିବା ଆମେ ମାନେ ଆସ୍ତେ ସବୁ ତାଙ୍କର ନାଚିବା, ସେମାନେ ଦେଖିକି ତାଙ୍କୁ ନିମନ୍ତ୍ରଣ କରିବା। ଆଉ ଆମେ ଚେଷ୍ଟା କରିବା, କାରଣ ସାଧୁର ବୈଷ୍ଣବର ଏକମାତ୍ର ଚେଷ୍ଟା ବା ଉଦ୍ଦେଶ୍ୟ ସମସ୍ତେ ଭଗବାନଙ୍କର ନାମ ଭଗବାନ କଥା ଶ୍ରବଣ କୀର୍ତ୍ତନ କରନ୍ତୁ, କାରଣ ସେଇଥିରେ ତା ଲାଭ ରହିଛି। ହରିନାମ ହରିନାମ ହରିବୋଲ 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 ଭାଇରେ, ହରିନାମ ହରିନାମ ଆଣିଆସେ ଯୋଗାଇ ଗୌରବ ନେତାଏ। ହରିନାମ ଶୁଦ୍ଧ ହେଲେ ଯୋଗାଇ ମାରାଇବେ, ହରିନାମ ବିନା ଯିବେ ଅନ୍ୟ ଧନ ନାହିଁ, ଓନ୍ଲି ପ୍ରପର୍ଟି ଆମର ଏକମାତ୍ର ଧନ ହେଉଛି ହରିନାମ ହରିକଥ। ଆମେ ତାକୁ ଧନ କରିନୁ ସେଥିରେ ବଞ୍ଚିତ ହେଉଛି। କ'ଣ କହୁଛେ ନା ଆମର କୃପା ନାହିଁ, ବର୍ଷା ହେଉଛି ଆମେ ତାର ପାତ୍ରଟା ଯେଉଁ ଗିନାଟା କି ବେଲାଟା ଏମିତି ଗୁଡ଼େଇ ଦେବା, ବର୍ଷା ଦୁଇ ଘଣ୍ଟା କ'ଣ ହେଲା ନାହିଁ, ସିଏ ପୋଖରୀ ପୂର୍ଣ୍ଣ ହେଇଯାଉଛି କିନ୍ତୁ ଆମ ପାତ୍ରଟା କାହିଁକି ପୂର୍ଣ୍ଣ ହେଲାନି, ଆମେ ତାକୁ ଉଗୁଡ଼େଇ ଦେଇଛେ ଖାଲି କେଉଁଟା ହେବ ନାହିଁ। ତେଣୁ ଆମେ ସିରିୟସ୍ ହେଇନେ ସେଇଥିରେ ଆସିପାରୁନେ। ଭଗବାନ ପ୍ରାର୍ଥନା କରିବା ଯେଉଁମାନେ ସିରିୟସ୍ ହେଇଛନ୍ତି ସେମାନଙ୍କର ସମସ୍ତ ଯେଉଁ ଦାୟିତ୍ୱ ଭାର ଭଗବାନ ନେଇଛନ୍ତି, ସତ୍ସଙ୍ଗ ନେଇଛନ୍ତି। ସେମାନଙ୍କ କହିଲେ ନାହଂ ପିଷ୍ଠାମି ବୈକୁଣ୍ଠେ ଯୋଗିନାମ ହୃଦୟ ନଚ, ମଦ୍ଭକ୍ତା ଯତ୍ର ଗାଇଛନ୍ତି ତତ୍ତମ ପିଷ୍ଠାମି ନାରଦ। ସେ ନାରଦ ନାରଦକୁ ଭଗବାନ ମିଛ କହିବେ, ଭଗବାନ ମିଛ କହିଦେବେ ବରଂ କାହାକୁ, ରାବଣକୁ କହିଦେବେ। କାରଣ ମିଛୁଆକୁ ମିଛ କହିଲେ ଅପରାଧ ନାହିଁ, କିନ୍ତୁ ତାଙ୍କର ପ୍ରେମୀ ଭକ୍ତକୁ ମିଛ କହିବେନି ନାହିଁ। ଯିଏ 100% ଲାୟାର ତାକୁ ମିଛ କହିଲେ ଅପରାଧ ନାହିଁ। ତେଣୁ ଏ କଥା ନାରଦଙ୍କୁ ସତ୍ସଙ୍ଗ ସମସ୍ତ ଭାଷ୍ୟ ବ୍ରହ୍ମାଣ୍ଡ ଭ୍ରମିତେ କୌଣ ଭାଗ୍ୟବାନ ଯିବ ଗୁରୁ କୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବିଜୟ। ଏ ଭକ୍ତିଲତାର ମଞ୍ଜିତା ଯିବ ପାଇବ ଗୁରୁ କୃଷ୍ଣ କୃପା, ଗୁରୁଙ୍କ କୃପା କୃଷ୍ଣ କୃପା କିଏ ପାଇବ, ସମସ୍ତେ ପାଇବେନି, ଭାଗ୍ୟବାନ ଯିବ ବୁଲି ବୁଲି କିଆ ଯେ ଭାଗ୍ୟବାନ ସେ ପାଇବ। ତେଣୁ ଆମେ ସମସ୍ତେ ଭାଗ୍ୟବାନ ନିଶ୍ଚିତ ଭାବରେ ସତ୍ସଙ୍ଗ ପାଇଲେ, କିନ୍ତୁ ଆମେ ମହାଭାଗ୍ୟବାନ ନୁହଁ, କାହିଁକି ନା ଆମେ ଆସିକିରି ମଧ୍ୟ ପାଇକି ତାକୁ ଛାଡ଼ି ଦେଉଛୁ। ତେଣୁ ଚେଷ୍ଟା କରିବା ଆସିବାକୁ ଏବଂ କେମିତି ଅନ୍ୟକୁ ଡାକିବା ପାଇଁ, ମୋ ସତ୍ସଙ୍ଗ କେମିତି ଜୀବିତ ହେଇକି ରହିବ। ସବୁଦିନ ସତ୍ସଙ୍ଗ ହେଉଛି, ମୁଁ ସମୟ ଅଭାବ ସବୁଦିନ ଆସିହେବନି, ସପ୍ତାହ ଥର ହଉ ସପ୍ତାହ ଦୁଇଥର ହଉ ଥରେ ଥର ହଉ ସବୁଦିନ ଯଦି ଆସିବ ଭାଗ୍ୟବାନ ଆସିବା, ଆସିଲେ ଆନନ୍ଦ ହେବ। 5-25 ହେଲେ 25-50 ହେଲେ 100 ହେଲେ ତାହେଲେ ଆନନ୍ଦ ନାହିଁ, କାରଣ ସଂଜ୍ଞା ସଞ୍ଜାୟତେ ସୁଖ, ସଙ୍ଗରୁ ସୁଖ ମିଳେ। ଯିନି ଆମକୁ ଘରେ ଭଲ ଲାଗୁନି ବସ ଶିକା କି କ୍ଲବ ଘରକୁ ବୁଲୁଛି, ସେ ପାଞ୍ଚ ଜଣ ମିଶିଗଲେ ବାର କଥା ହେଲେ ସୁଖ ମିଳୁଛି ଆମକୁ, ଯାଉଛି କ'ଣ ରାଶିକ ଯିବ ତାମସିକ ଯିବ, ଯିଏ ସାତ୍ତ୍ୱିକ ସମ୍ପନ୍ନ ସେ ଆଉ କ୍ଲବକୁ ଯିବନି, ପଳାଇ ଆସିବ କେଉଁଠି ମନ୍ଦିର ଯେଉଁଠି ସତ୍ସଙ୍ଗ କରୁଛୁ, ଆମେ କହୁନି ରାମ ମନ୍ଦିର ଆସିବୁ ପୁଷ୍କର ମନ୍ଦିର ଯାଆନ୍ତୁ, ସେଠି ହେଉଛି ଦିନକୁ ଦୁଇଥର ସତ୍ସଙ୍ଗ, ସକାଳେ 8:30-9 ଭାଗବତ ବ୍ୟାସଦେବ କୃତ ଶୁକଦେବଙ୍କର ଯେଉଁ ଉଭାସ ଭାଗବତ, ସନ୍ଧ୍ୟାବେଳେ 7:30-8 ଗୀତା ହଉ, ସମୟ ବି ନାହିଁ ରାମ ମନ୍ଦିର ଆସନ୍ତୁ। ଯଦି ଯୋଗ୍ୟତା ହେଇଗଲାଣି ଯେ ଆମେ ନଗଲେ ମନ୍ଦିରକୁ ବି ଘରେ ବସି କରିହେବ କରନ୍ତୁ, ଆଉ ଭାଗବାନ ଜୟ ଭୁବନ ମଙ୍ଗଳ ହରିନାମ ସଂକୀର୍ତ୍ତନ କି ଭାଗବତ କଥା କି ସମବେତ ଭକ୍ତବୃନ୍ଦ କି
ହରେ କୃଷ୍ଣ। ରାମାଜୀ ବିଶେଷ ଭକ୍ତ ନାହାନ୍ତି, କିନ୍ତୁ ତଥାପି ଆମେ ପ୍ରଭୁ ଯେଉଁ କହିଲେ ଯେ ଆମର ଯେଉଁ ଆମେ ଗତ ଗୁରୁବାରରେ ଆଲୋଚନା କରିଥିଲେ କପିଳଦେବଙ୍କ ବିଷୟରେ, କପିଳଦେବ ଯିଏକି ଜଣେ ଭକ୍ତା ଥିଲେ ଏବଂ ସିଏ ଯେତେବେଳେ ଭଗବାନ ବିଷୟରେ କହୁଥିଲେ ତାଙ୍କ ପାଖରେ ଜଣେ କେବଳ ଶ୍ରୋତା ଥିଲେ, ସିଏ ହେଉଛନ୍ତି ତାଙ୍କର ମା ଦେବହୂତି, ଜଣେ ଭକ୍ତା ଜଣେ ଶ୍ରୋତା। ତେଣୁ ଆମର ଆମେ ଇସ୍କନର ଯେଉଁ ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀ ଶ୍ରୀମଦ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜ ତାଙ୍କର ଗୁରୁଦେବ କୁହନ୍ତି, ଯଦି କେହି ନଥିଲେ ମଧ୍ୟ ଆମେ କାନ୍ଥବାଡ଼ରେ ମଧ୍ୟ କାନ୍ଥବାଡ଼କୁ ମଧ୍ୟ ଆମେ ଭଗବାନ କଥା କହିପାରିବା। ଏବଂ ବିଶେଷ ଭାବରେ ଯଦି ଏ ଭୌତିକ ଜଗତରେ ଯଦି ଜଣେ ଲୋକ ଯଦି ଉଦ୍ଧାର ହେଇପାରିବେ, ଯଦି ଜଣେ ତାଙ୍କ କଥାରେ କେବଳ ଜଣିଏ ଲୋକଙ୍କୁ ଯଦି ଉଦ୍ଧାର କରିପାରିବ, ତାହେଲେ ସେ କାର୍ଯ୍ୟ ଶହ ଶହ ହସ୍ପିଟାଲ ଖୋଲିବା ବା ଅନ୍ୟାନ୍ୟ ଯେତେ ଦାତବ୍ୟ ଅନୁଷ୍ଠାନ ଅଛି ସେସବୁ ଖୋଲିବା ଠାରୁ ଆହୁରି ଅଧିକ ଉନ୍ନତ। ଯଦି ଜଣେ ଜଣେ ଭୌତିକ ଜଗତରେ ଯେଉଁମାନେ ରହିଛନ୍ତି, ଆମେ ଜାଣୁନେ ଯେ ପ୍ରକୃତରେ ଆମେ ଏଇ ଭୌତିକ ଜଗତରେ ଆମେ ବନ୍ଦୀ ଅବସ୍ଥାରେ ଅଛୁ, ଆମେ ବଦ୍ଧ ଜୀବ, ଆମେ ବଦ୍ଧ ଅବସ୍ଥାରେ ଅଛେ, ଆମେ ଜାଣୁନେ ସେଇଟା। ଆମେ ଭାବୁଛେ ଆମେ ନିଜକୁ ମୁକ୍ତ ଜୀବ ବୋଲି ଭାବୁଛେ, କିନ୍ତୁ ଯେଉଁମାନେ ପ୍ରକୃତରେ ମୁକ୍ତ ଜୀବ ସେମାନେ ଏଇ ବଦ୍ଧ ଜୀବମାନଙ୍କୁ ଉଦ୍ଧାର କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି। ଏବଂ ସେଥିରୁ ସବୁଠାରୁ ଅଧିକ ସୁବ୍ୟବସ୍ଥା ହେଉଛି ଏଇ ସତ୍ସଙ୍ଗ। କପିଳଦେବ ଆମେ ଗତ ଗୁରୁବାରରେ ସେ ବିଷୟରେ କିଛି କହିଥିଲେ, ଆଜି ମଧ୍ୟ କିଛି ଗୋଟିଏ ଶ୍ଳୋକ କହିବା।
ସ୍ୱତଃ ପ୍ରସନ୍ନ
କହିଥିଲି ଗତ ଇଏରେ, ତାପରେ ମଧ୍ୟ ଆଉ ଗୋଟେ କୁହାଯାଇଛି ଯେ ପ୍ରସଙ୍ଗମ ଅଜରଂ ପାସଂ ଆତ୍ମନ ତବୟ ବିଧୁ ସ ଏବ ସାଧୁସ୍ୱୀକୃତ ମୁଖ୍ୟ ଦ୍ୱାର ବାପାପୃତ। ପ୍ରସଙ୍ଗମ ବା ଯେଉଁ ସଙ୍ଗ ବା ଆସକ୍ତି ଯେଉଁ ଆମର ରହିଛି, ଏ ଆସକ୍ତି ହେଉଛି ଅଜରଂ ପାସଂ। ଅଜରଂ ଅଜରଂ କହିଲେ ଆମେ ଯେମିତି ଜରା ଆସିଯାଉଛି, ବ୍ୟାଧି ଆସିଯାଉ, ଜରା ଆମେ ଗ୍ରସ୍ତ ହେଉଛେ, ବାର୍ଦ୍ଧକ୍ୟ ଗ୍ରସ୍ତ ହେଉଛେ, କିନ୍ତୁ ଏ ଆସକ୍ତିର ବାର୍ଦ୍ଧକ୍ୟ ନାହିଁ। ଏ ଆସକ୍ତି ସବୁବେଳେ ନିତ୍ୟ ନୂତନ ହେଇକି ରହିଥିବ, ସବୁବେଳେ ବହୁତ ଶକ୍ତିଶାଳୀ ହେଇକି ରହିଥିବ, ଏ ଜୀର୍ଣ୍ଣ ହେବନି। ଅଜରଂ ପାସ ଏଇଭଳି ଭାବରେ ଗୋଟେ ବନ୍ଧନ ପ୍ରସଙ୍ଗ। ଆତ୍ମନ କବୟ ବିଧୁ, ଯେଉଁମାନେ ଆତ୍ମ ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହେଇଛନ୍ତି ସେମାନେ ଏଇ କଥା ଜାଣିଛନ୍ତି, ଇଏ ପ୍ରସଙ୍ଗମ ଅଜରଂ ପାସ। ଆସକ୍ତି ଆମର ରହିବ, ଆସକ୍ତିଟା ବନ୍ଦ ହେଇପାରିବନି ବା ଆସକ୍ତିଟା କଟିଯାଇପାରିବନି ବା ଆସକ୍ତିଟା ଲୋପ ହେଇଯାଇପାରିବନି, କିନ୍ତୁ ସେଇ ଆସକ୍ତିକୁ ଯଦି ଆମେ ସଏବ ସାଧୁସ୍ୱୀକୃତ, ସେଇ ଆସକ୍ତିକୁ ଯଦି ଆମେ ସାଧୁମାନଙ୍କ ପ୍ରତି ଲଗେଇବା ସେଇ ଆସକ୍ତିଟି, ତାହେଲେ ମୁଖ୍ୟ ଦ୍ୱାର ଅପାବୃତ, ତାହେଲେ ଆମ ପାଇଁ ମୁଖ୍ୟ ଦ୍ୱାର ଖୋଲିଯିବ। କିନ୍ତୁ ସେ ଯେଉଁ ଆସକ୍ତିକୁ ଯଦି ଆମେ ଏଇ ଭୌତିକ ଇଏରେ ଲଗେଇବା, କାମ କ୍ରୋଧ ଲୋଭ ଏଇସବୁ ଯେଉଁ ଆମର ଆସକ୍ତି ରହିଛି, ଏଇ ଆସକ୍ତି ଆମକୁ ନର୍କର ଦ୍ୱାରକୁ ଆମକୁ ନେଇଯିବ। ଭଗବତ ଗୀତାର ଷୋଳଶ ଅଧ୍ୟାୟରେ ଭଗବାନ ସୀତା କହୁଛନ୍ତି ଯେ ତ୍ରିବିଧଂ ନରକ ସିଏଦଂ ଦ୍ୱାରଂ ନାଶନ ମାତ୍ମନ କାମ କ୍ରୋଧ ତଥା ଲୋଭ ତସ୍ମାତ୍ ଏତ ତ୍ରୟମ୍ ତ୍ୟଜେତ। ଏଇ ତିନୋଟି ହେଉଛି ମୁଖ୍ୟ ଦ୍ୱାର, ନର୍କର ତିନୋଟି ଦ୍ୱାର ମୁଖ୍ୟ ଦ୍ୱାର, କାମ କ୍ରୋଧ ଏବଂ ଲୋଭ, ତସ୍ମାତ୍ ଏତ ତ୍ରୟମ୍ ତ୍ୟଜେତ। ତେଣୁ ଏଇ ତିନୋଟିକୁ ଆମେ ତ୍ୟାଗ କରିବାକୁ ପଡ଼ିବ। ଏତେ ବିମୁକ୍ତ କୌନ୍ତେୟ ତମ ଦ୍ୱାରେ ତ୍ରିଭିନର ଆଚରତି ଆତ୍ମନ ଶ୍ରେୟ ତତ୍ ଜାନ୍ତି ପରାଙ୍ଗତି। ଏଇ ତିନୋଟି ଯଦି ଆମେ ମୁକ୍ତ ହେଇ ଯଦି ଶ୍ରେୟ ଆଚରଣ କରିପାରିବା, ତାହେଲେ ଆମେ ଶ୍ରେଷ୍ଠ ଗତି ଲାଭ କରିପାରିବା। ତେଣୁ ଏଇ କାମ କ୍ରୋଧ ଲୋଭ ଏଇସବୁକୁ ତ୍ୟାଗ କରିବା ଏତେ ସହଜ ଜିନିଷ ନୁହଁ, କିନ୍ତୁ ଯଦି ଆମେ ସେ ଯେଉଁ ଆମର କାମ ରହିଛି ରହୁଛି ସେ କାମ ଦ୍ୱାରା ଆମେ ଭଗବାନଙ୍କର କାମ କୃଷ୍ଣ କର୍ମାର୍ପଣ, ଆମର ବିଭିନ୍ନ ପ୍ରକାର କାମନା ରହିଛି, ସେଇ କାମନାକୁ ଆମେ ଭଗବାନଙ୍କ ପ୍ରତି ସେ କାମନାଟା ରଖିବା, ଭଗବାନଙ୍କୁ କେମିତି ଆମେ ସେବା କରିବା, ବିଭିନ୍ନ ପ୍ରକାର ଯେମିତି ଭଗବାନଙ୍କର ଆମେ କାମକୁ ପୂରଣ କରିପାରିବା, ଭଗବାନଙ୍କର ଯେଉଁ ଇଚ୍ଛାକୁ ଆମେ ପୂରଣ କରିପାରିବା, ତାହେଲେ ଆମର କାମଟା ପରିବର୍ତ୍ତନ ହେଇ ପ୍ରେମରେ ପରିବର୍ତ୍ତନ ହେବ। ଭୌତିକ ଜଗତରେ ପ୍ରକୃତରେ ପ୍ରେମ ଜିନିଷଟା ନାହିଁ, ଯେଉଁଟା କହୁଛନ୍ତି ଆମେ ଜଣେ ଅନ୍ୟ ଜଣଙ୍କୁ ଭଲ ପାଉଛି, ଗୋଟେ ସ୍ୱାମୀ କହୁଛି ତା ସ୍ତ୍ରୀକୁ ଭଲ ପାଉଛି ବା ସ୍ତ୍ରୀ କହୁଛି ତା ସ୍ୱାମୀକୁ ଭଲ ପାଉଛି, ଏସବୁ ପ୍ରକୃତରେ ଏ ପ୍ରେମ ଜିନିଷ ନୁହଁ, ଇଏ ହେଉଛି କାମ। ଆମର ବିଭିନ୍ନ ପ୍ରକାର ଆବଶ୍ୟକତା ରହୁଛି ଯେଉଁଟାକୁ ଆମେ ଭାବୁଛେ ଅନ୍ୟକୁ ଆମେ ଭଲ ପାଉଛୁ ସେଇଟା, କିନ୍ତୁ ପ୍ରକୃତରେ ସେଇଟା ଆମେ କାମ ସେଇଟା କୁହାଯାଉଛି। କିନ୍ତୁ ଆମର ସେଇଟା ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି, କାମ ପ୍ରେମ ଏ ଦୁଇ ଜଣ ଏକା ଭଳିଆ ଦେଖିବାକୁ, କିନ୍ତୁ ତାଙ୍କ ଭିତରେ ବହୁତ ତଫାତ ରହିଛି। ଯେମିତି ସୁନା ଆଉ ଲୁହା ବା ସୁନା ଆଉ ଆମର ପିତ୍ତଳ ଦଳନ୍ତ ଏକା ଭଳିଆ ଦେଖିବାକୁ ଏକା ଭଳିଆ, କିନ୍ତୁ ତା ଭିତରେ ବହୁତ ତଫାତ ରହିଛି। କାମ ହେଉଛି କ'ଣ ନା ଆତ୍ମେନ୍ଦ୍ରିୟ ପ୍ରୀତିବାଞ୍ଛା ଧରେ କାମ ନାମ, କୃଷ୍ଣେନ୍ଦ୍ରିୟ ପ୍ରୀତିବାଞ୍ଛା ଧରେ ପ୍ରେମ ନାମ। ଆମର ଇନ୍ଦ୍ରିୟ ପ୍ରୀତି ପାଇଁ ଯେଉଁ ବାଞ୍ଛା ରହିଛି ବା ଇଚ୍ଛା ରହିଛି ତାକୁ କାମ ବୋଲି କୁହାଯାଉଛି। କିନ୍ତୁ ଭଗବାନଙ୍କ କୃଷ୍ଣଙ୍କ ପ୍ରତି ଯେଉଁ ଇଚ୍ଛା ରହିଛି ବା ତାଙ୍କୁ ଭଲ ପାଇବାଟା ଯେଉଁ ରହିଛି ସେ ହେଉଛି ପ୍ରେମ ବୋଲି ତାକୁ କୁହାଯାଉଛି। ପ୍ରକୃତ ପ୍ରେମ ଭଗବାନ ପାଖରେ ହିଁ ରହିଛି। ଯେମିତି ଗୋପୀମାନେ ସାଧାରଣତଃ ଲୋକମାନେ ଭାବନ୍ତି ଗୋପୀମାନେ କୃଷ୍ଣଙ୍କୁ କାମରେ କାମ ଦ୍ୱାରା ପୀଡ଼ିତ ହେଇକି ତାଙ୍କ ପ୍ରତି ସେ ଆକୃଷ୍ଟ ହେଇଥିଲେ, କିନ୍ତୁ ପ୍ରକୃତରେ କାମ ଦ୍ୱାରା ପୀଡ଼ିତ ହୁଅନ୍ତୁ ବା ଯିଏ ଯେକୌଣସି ଦ୍ୱାରା ଆକୃଷ୍ଟ ହେଇକି ଭଗବାନଙ୍କ ପାଖ ଆସନ୍ତୁ ନା କାହିଁକି, କିନ୍ତୁ ତାକୁ ପ୍ରେମ ବୋଲି କହିଲେ, କାରଣ ପ୍ରକୃତ ପ୍ରେମ କୃଷ୍ଣଙ୍କ ଠାରେ ହିଁ ରହିଛି। ଆମର ଯେଉଁ ଭଲ ପାଇବାଟା ଏ ପ୍ରକୃତ ଭଲ ପାଇବା ଆମେ ଯେହେତୁ ଆମେ ଭଗବାନଙ୍କର ଅଂଶ ସେଥିପାଇଁ ଆମର ଭଗବାନ ପ୍ରତି ଭଲ ପାଇବାଟା ରହିଛି। କିନ୍ତୁ ଯେତେବେଳେ ଆମେ ଭଗବାନ ଭୁଲି ଯାଇଛେ ଏ ଭୌତିକ ଜଗତରେ ଆମର ପତନ ହେଇଛି, ସେଥିପାଇଁ ଆମର ଏ ସେ ଭଲ ପାଇବାଟା ଆମେ ବିଭିନ୍ନ ଏଇ ଭୌତିକ ଜଗତରେ ବିଭିନ୍ନ ମାନେ ନିଜର ସ୍ତ୍ରୀ ପିଲା ଛୁଆ ବନ୍ଧୁ ବାନ୍ଧବ ସମାଜ ଦେଶ ଜାତି ସବୁ ଏଇସବୁ ପାଇଁ ଆମର ଏ ଭଲ ପାଇବାଟା ରହୁଛି, କିନ୍ତୁ ଏ ଭଲ ପାଇବାଟା ପ୍ରକୃତ ଭଲ ପାଇବା ନୁହେଁ। ଯଦି ଆମେ କୃଷ୍ଣଙ୍କୁ ଭଲ ପାଇନେ ତାହେଲେ ଅନ୍ୟମାନଙ୍କୁ ଆମେ କେବେ ହେଲେ ଭଲ ପାଇପାରିବା ନାହିଁ। ଯଦି ଆମେ କୃଷ୍ଣଙ୍କୁ ଭଲ ପାଇଛେ ତାହେଲେ ବା ଭଗବାନ ରାମଙ୍କୁ ହଉ ବା ଯେତେ ଭଗବାନଙ୍କର ତତ୍ତ୍ୱ ଅଛି ବିଷ୍ଣୁ ତତ୍ତ୍ୱ ଅଛି ସେ ଯଦି ଆମେ ସେଇ ଭଗବାନଙ୍କୁ ଯଦି ଆମେ ଭଲ ପାଇଛେ ତାହେଲେ ଆମେ ଅନ୍ୟମାନଙ୍କୁ ଭଲ ପାଇପାରିବା। ଯେମିତି ଉଦାହରଣ ସ୍ୱରୂପ ଆମେ ଗୋଟେ ଉଦାହରଣ ଦିଆଯାଇଛି ଆମର ଚୈତନ୍ୟ ଭାଗବତମରେ ଯେ ଯଥା ତରୋର୍ମୂଳ ନିଷେଚନେନ ତୃପ୍ୟନ୍ତି ତତ୍ଛନ୍ଦ ଭୁଜୋପଶାଖା ପ୍ରାଣ ପହରାଚ ଯତେନ୍ଦ୍ରିୟାଣାମ୍ ତଥୈବ ସର୍ବାହରଣମ ଚୁତେଜ୍ୟା ଯଥା ତରୋର୍ମୂଳ ନିଷେଚନେନ। ଯେମିତି ବୃକ୍ଷର ମୂଳରେ ଯଦି ଆମେ ଜଳ ଦେବା ତାହେଲେ ତୃପ୍ୟନ୍ତି ତତ୍ଛନ୍ଦ ଭୁଜୋପଶାଖା ସେଇ ବୃକ୍ଷର ଭୁଜ ଶାଖା ଉପଶାଖା ସବୁକିଛି ଜଳ ପାଇପାରିବେ। କିନ୍ତୁ ଆମେ ଯଦି ମୂଳରେ ଜଳ ଦେବାନି ଖାଲି ଡାଳରେ ଦେବା ବା ପତ୍ରରେ ଦେବା ବା ଫଳରେ ଦେବା ବା ଫୁଲରେ ଦେବା ତାହେଲେ ସେ ଗଛଟି ବଞ୍ଚିପାରିବ ନାହିଁ। ଏବଂ ଆଉ ଗୋଟେ ଉଦାହରଣ ଦିଆଯାଉଛି ଯେ ପ୍ରାଣ ପହରାଛ ଯେତେନ୍ଦ୍ରିୟାଣା ଯେମିତି ଆମେ ଖାଦ୍ୟ ଗ୍ରହଣ କରୁଛେ, ଖାଦ୍ୟ ଗ୍ରହଣ କଲେ ଆମେ ସେ ଖାଦ୍ୟଟା ଆମର ପାକସ୍ଥଳୀକୁ ଯାଉଛି ଏବଂ ପାକସ୍ଥଳୀକୁ ଗଲେ ଆମ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ସେ ଖାଦ୍ୟ ପ୍ରାପ୍ତ ହେଇପାରୁଛନ୍ତି। ତେଣୁ ସେଇଭଳି ଭାବରେ ଆମେ ଯଦି ଭଗବାନ ସବୁ ସବୁକିଛିର ମୂଳ ହେଉଛନ୍ତି ଭଗବାନ କୃଷ୍ଣ, ଅହମ୍ ସର୍ବସ୍ୱ ପ୍ରଭୁ ମତ ସର୍ବଂ ପ୍ରବର୍ତ୍ତତେ ଇତିମତ୍ତା ବଦନ୍ତେ ମାଂ ବୁଦ୍ଧା ଭାବ ସମନ୍ଵିତା ଭଗବଦ୍ଗୀତା 10 ଅଧ୍ୟାୟରେ ଭଗବାନ କହୁଛନ୍ତି ଅଷ୍ଟମ ଶ୍ଳୋକରେ ଯେ ସବୁକିଛି ଆମେ ଯାହା ସବୁ ଦେଖୁଛେ ଇଏ ସବୁ ଭଗବାନଙ୍କର ବିଭିନ୍ନ ଶକ୍ତିର ପରିପ୍ରକାଶ। ଆମେ ଯାହା ସବୁ ଦେଖୁଛେ ଭୂମି ଜଳ ଅଗ୍ନି ବାୟୁ ଆକାଶ ଏସବୁ ସ୍ଥୂଳ ପଞ୍ଚମହାଭୂତ ଏବଂ ସୂକ୍ଷ୍ମ ମହାଭୂତ ଅଛି ତିନୋଟି ଯାହାକି ମନ ବୁଦ୍ଧି ଏବଂ ଅହଙ୍କାର ଏ ସମସ୍ତ ଆଠଟି ପ୍ରକୃତି ଇଏ ହେଉଛି ଭଗବାନଙ୍କର ଭିନ୍ନ ପ୍ରକୃତିର ଅସ୍ପଦା ଏସବୁ ଭଗବାନଙ୍କର ଶକ୍ତି। ଏବଂ ଆମେ ଯେଉଁ ରହିଛେ ଜୀବ ଆମେ ସବୁ ରହିଛେ ଆମେ ମଧ୍ୟ ଭଗବାନଙ୍କର ଶକ୍ତି ଉନ୍ନତର ଶକ୍ତି। ଅପରେୟମିତସ୍ତନ୍ୟାଂ ପ୍ରକୃତିଂ ବିଧିମେ ପରା ଜୀବଭୂତାଂ ମହାବାହୋ ଜୟଦଂ ଧାର୍ଯ୍ୟତ ଜଗତ। ଆମେ ଏଠି ଥିବାରୁ ଏସବୁ ବିଭିନ୍ନ ପ୍ରକାର ଉନ୍ନତି ହେଇପାରୁଛି, ତେଣୁ ଆମେ ହେଉଛେ ଭଗବାନଙ୍କର ଉନ୍ନତର ଶକ୍ତି ପରା ପ୍ରକୃତି ବା ଉନ୍ନତର ଶକ୍ତି ଆମେ ଭଗବାନଙ୍କର। ତେଣୁ ସବୁକିଛି ଆମେ ଯେହେତୁ ଭଗବାନଙ୍କ ସହିତ ଆମେ ସମ୍ବନ୍ଧିତ ରହିଛେ ତେଣୁ ପ୍ରକୃତ ଭଲ ପାଇବା ହେଉଛି ଭଗବାନଙ୍କ ସହିତ, ଭଗବାନ ବି ପ୍ରକୃତ ଭଲ ପାଇବେ। ଯିଏ ଭଗବାନ କୃଷ୍ଣଙ୍କୁ ଭଲ ପାଇଛି ବା ଭଗବାନ ରାମଚନ୍ଦ୍ରଙ୍କୁ ଯିଏ ଭଲ ପାଇଛନ୍ତି ସେ ହିଁ ଅନ୍ୟମାନଙ୍କୁ ଭଲ ପାଇପାରିବେ, ଯିଏ ଭଗବାନଙ୍କୁ ଭଲ ପାଇନାହାନ୍ତି ସେ ଅନ୍ୟମାନଙ୍କୁ ଭଲ ପାଇପାରିବେ ନାହିଁ। ତେଣୁ ଏ ପ୍ରକୃତ ଭଲ ପାଇବାଟା ଭଗବାନଙ୍କ ସହିତ ହିଁ ସଂଯୁକ୍ତ ରହିଛି। ତେଣୁ ଏଇ ଭଲ ପାଇବାଟା ଆମେ ଏଇ ସାଧୁ ସଂଘରୁ ହିଁ ଜାଣିପାରିବା। ଏଇ ସାଧୁ ସଂଘ ନହେଲେ ଆମେ ଏଇସବୁ ଜିନିଷ ଜାଣିପାରିବା ନାହିଁ। ଆମେ ତଥାକଥିତ ଆମର କୁହାଯାଇଛି, ଆମେ ଯେମିତି ଆମର ବହୁତ ଦେଶକୁ ପ୍ରୀତି କରୁଛନ୍ତି ଦେଶଭକ୍ତ ବହୁତ ରହିଛନ୍ତି, ଉତ୍କଳମଣି ଗୋପବନ୍ଧୁ ଦାସ, ଆମର ମହାତ୍ମା ଗାନ୍ଧୀ, ଏସବୁ ବିଭିନ୍ନ ଦେଶଭକ୍ତ ସବୁ ରହିଛନ୍ତି। କିନ୍ତୁ କ'ଣ ପରିଣାମ କ'ଣ ହେଲା? ମହାତ୍ମା ଗାନ୍ଧୀ ଯିଏକି ଆମର ଦେଶକୁ ଏତେ ଭଲ ପାଉଥିଲେ, ଆମେ ତାଙ୍କୁ ଦେଶର ବାପୁ ବୋଲି କହୁଛେ, ଦେଶର ଜନକ ବୋଲି କହୁଛେ, କିନ୍ତୁ ତାଙ୍କୁ ଏଇ ଆମର ଦେଶବାସୀମାନେ ତାଙ୍କୁ ହତ୍ୟା କଲେ, ତାଙ୍କୁ ମାନେ ଗୁଳି କରି ମାରିଦେଲେ। ସେ ଏତେ ସବୁ ଆମକୁ ସେବା କଲେ, କିନ୍ତୁ ତା ପରିବର୍ତ୍ତେ ସେ କ'ଣ ପାଇଲେ ନା ଆମେ ତାଙ୍କୁ ମୃତ୍ୟୁଦଣ୍ଡ ପ୍ରଦାନ କଲେ। ତେଣୁ ଖାଲି ଇଏ ମହାତ୍ମା ଗାନ୍ଧୀଙ୍କ ପ୍ରତି ପ୍ରଯୁଜ୍ୟ ନୁହଁ, ଏ ସମସ୍ତଙ୍କ ପ୍ରତି ପ୍ରଯୁଜ୍ୟ। ଆମେ ଯେତେ ଆମେ ସେବା କରିବା ଅନ୍ୟମାନଙ୍କର, ଯେତେ ଯାହା ସେବା କଲେ ମଧ୍ୟ କେହି ତୃପ୍ତ ହୋଇପାରିବେନି। ଭୌତିକ ଜଗତରେ ଆମେ ଯେତେ ଜଣଙ୍କୁ ସେବା କଲେ ମଧ୍ୟ କେହି ତୃପ୍ତ ହୋଇପାରିବେନି। ଏବଂ ବିଶେଷ ଭାବରେ ଆମର ଯେଉଁ ଇନ୍ଦ୍ରିୟମାନେ ଅଛନ୍ତି, କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ, ଏମାନଙ୍କୁ ଯଦି ଆମେ ଯେତେ ଆମେ ତାଙ୍କୁ ପରିତୃପ୍ତ କରିବାକୁ ପଶିଲେ ମଧ୍ୟ ସେମାନେ କେହି ପରିତୃପ୍ତ ହୋଇପାରିବେ ନାହିଁ। କିନ୍ତୁ ଅନ୍ୟ ପକ୍ଷରେ ଯଦି ଆମେ ଭଗବାନ ପ୍ରତି କିଛି ସେବା କରିଛେ, ଅଳ୍ପ କିଛି ସେବା କରିଛେ, ତାହେଲେ ଭଗବାନ ସେଥିରେ ବହୁତ ସନ୍ତୁଷ୍ଟ ହୋଇଯାଉଛନ୍ତି। ଭଗବାନ କହୁଛନ୍ତି ଭଗବଦ୍ଗୀତାର ଦ୍ୱିତୀୟ ଅଧ୍ୟାୟରେ, ନେହା ବିକ୍ରମ ନାଶୋସ୍ତି ପ୍ରତ୍ୟୁବାୟୋ ନ ବିଦ୍ୟତେ ସ୍ୱଳ୍ପମପି ଅସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍। ଆମେ ଭଗବାନ ପ୍ରତି ଆଜି ଆମେ କିଛି ସମୟ ଭଗବାନ ପ୍ରତି ଆମେ କଥା ଶୁଣିଛେ ବା କଥା କୀର୍ତ୍ତନ କରିଛେ, ତେଣୁ ଏଇ ଯେଉଁ କାର୍ଯ୍ୟ ହେଲା ବା ଏଇ ଯେଉଁ ଭଗବାନଙ୍କ ସେବା ହେଲା, ଇଏ କେବେ ହେଲେ ନଷ୍ଟ ହେବନି। ନେହା ଅବିକ୍ରମ, ଏଇ ଯେଉଁ ଅବିକ୍ରମ ବା ଏଇ ଯେଉଁ କାର୍ଯ୍ୟ ଆମେ ସବୁ କଲେ, ଆର ନ ଇହ ଅବିକ୍ରମ ନାଶ, ଆର କେବେ ନଷ୍ଟ ହେବନି। ସବୁ ଜିନିଷ କାଳର ପ୍ରଭାବରେ ନଷ୍ଟ ହୋଇଯାଉଛି, ସବୁକିଛି କାଳର ପ୍ରଭାବରେ ନଷ୍ଟ ହୋଇଯାଉଛି, କିନ୍ତୁ ଭଗବାନଙ୍କ ସମ୍ବନ୍ଧୀୟ ଆମେ ଯାହା ସବୁ କରୁଛେ ସେ କେବେ ହେଲେ ନଷ୍ଟ ହେବନି। ଏବଂ ପ୍ରତ୍ୟବାୟ ନ ବିଦ୍ୟତେ, ପ୍ରତ୍ୟବାୟ କହିଲେ ସିଏ ମଧ୍ୟ କମିବନି। ଏବଂ ଅନ୍ୟ ପକ୍ଷରେ ସ୍ୱଳ୍ପମପି ଅସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍, ଅତି ଅଳ୍ପ କିଛି, ସେଥିପାଇଁ କହୁଛି ଲଭେ ମାତ୍ର, ଅଳ୍ପ କିଛି କରା ସାଧୁ ସଂଘ, ସ୍ୱଳ୍ପମପି ଅସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍, ଅତି ଅଳ୍ପ କରିଥିଲେ ମଧ୍ୟ ସେ ଆମକୁ ବହୁତ ବଡ଼ ବିପଦରୁ ରକ୍ଷା କରିପାରିବ। ଏବଂ ଭଗବାନ ଅତି ଅଳ୍ପ କିଛି ଆମେ ସେବା କରିଛୁ ସେଥିରେ ମଧ୍ୟ ଭଗବାନ ସନ୍ତୁଷ୍ଟ ହୋଇଯାଉଛନ୍ତି। ଭଗବାନ କହୁନାହାନ୍ତି ନାଇଁ ମୋତେ ବହୁତ କିଛି ଦେଲେ ମୁଁ ଯାଇକି ସନ୍ତୁଷ୍ଟ ହେବି। ସେଥିପାଇଁ ଭଗବତ ନବମ ଅଧ୍ୟାୟରେ ଭଗବାନ କହୁଛନ୍ତି, ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋ ମେ ଭକ୍ତା ପ୍ରୟଚ୍ଛତି ତଦହଂ ଭକ୍ତି ଉପଭୂତଂ ଅସ୍ନାମି ପ୍ରଦାତ୍ମନଃ। ଯେ ଅତି କିଛି ତାହାର ନାହିଁ, ଗୋଟେ ପତ୍ରଟେ ଯଦି ଭଗବାନଙ୍କୁ ସମର୍ପଣ କରିଦେଉଛି ସେଥିରେ ମଧ୍ୟ ଭଗବାନ ତୃପ୍ତ ହୋଇଯାଉଛନ୍ତି। ସେତେବେଳେ ପାଣ୍ଡବମାନେ ବନବାସରେ ରହିଥିଲେ, ସେତେବେଳେ ଦୁର୍ବାସା ମୁନି ଯାଇ ତାଙ୍କ ପାଖରେ ପହଞ୍ଚିଲେ। ଦୁର୍ବାସା ମୁନି ତାଙ୍କର 60,000 ଶିଷ୍ୟ, ଏବଂ ସେ ଗୋଟେ ଥର ଯାଇକି ଦୁର୍ଯ୍ୟୋଧନଙ୍କ ପାଖରେ ପହଞ୍ଚିଥିଲେ, ଦୁର୍ଯ୍ୟୋଧନ ରାଜା। ତେଣୁ ତାଙ୍କ ପାଖରେ ଯେତେବେଳେ ପହଞ୍ଚିଲେ, ରାଜା ତାଙ୍କର ବହୁତ ପ୍ରକାର ଆତିଥ୍ୟ ପ୍ରଦାନ କରି ବହୁତ ଖୁବ୍ ତାଙ୍କୁ ସନ୍ତୁଷ୍ଟ କରିଥିଲେ, ବହୁତ ପ୍ରକାର ସନ୍ତୁଷ୍ଟ କରିଥିଲେ ଦୁର୍ବାସା ମୁନି। ତେଣୁ ଦୁର୍ବାସା ଯେତେବେଳେ ସେ ତାଙ୍କର ଆତିଥ୍ୟ ଗ୍ରହଣ କରି ଯେତେବେଳେ ଚାଲିଯିବା ପାଇଁ ବସିଛନ୍ତି, ସେତେବେଳେ ସେ ଦୁର୍ଯ୍ୟୋଧନଙ୍କ ଉପରେ ବହୁତ ସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ଏବଂ ସେହି ସମୟରେ ଦୁର୍ଯ୍ୟୋଧନ ତାଙ୍କୁ କହୁଛନ୍ତି ଯେ ଆପଣ ମୋ ପ୍ରତି ଯେଭଳି କୃପା କଲେ, ସେଭଳି ଭାବରେ ଆମର ଭାଇମାନଙ୍କୁ, ପାଣ୍ଡବ ପାଞ୍ଚ ଭାଇମାନଙ୍କୁ ମଧ୍ୟ କୃପା କରନ୍ତୁ, କାରଣ ସେମାନେ ବର୍ତ୍ତମାନ ବନବାସରେ ଅଛନ୍ତି। ଯେତେବେଳେ ସେମାନେ ହାରିଯାଇଛନ୍ତି, ଏଇ ଯେଉଁ କପଟ ବସା ଖେଳରେ ହାରିଯାଇ ସେ ବନବାସରେ ଅଛନ୍ତି, 12 ବର୍ଷ ବନବାସ ଯେଉଁ ଯାଇଛନ୍ତି ସେହି ବନବାସ ସମୟର କଥା। ତେଣୁ ଦୁର୍ଯ୍ୟୋଧନ ତାଙ୍କୁ କହୁଛନ୍ତି ଆପଣ ମଧ୍ୟ ତାଙ୍କ ପାଖକୁ ଯାଇ ତାଙ୍କୁ ଟିକେ କୃପା କରନ୍ତୁ, କିନ୍ତୁ ମୋର ଏତିକି ପ୍ରାର୍ଥନା ଯେ ଆପଣ ଯେଉଁ ଯିବେ ଖରାବେଳେ ଯିବେ, ସେମାନେ ଯେତେବେଳେ ଖାଇସାରିସାରିଥିବେ ସେହି ସମୟରେ ଯାଇ ପହଞ୍ଚିବେ। ଦୁର୍ଯ୍ୟୋଧନ ଯିଏକି ତାଙ୍କର କୌଣସି ସତ୍ ଉଦ୍ଦେଶ୍ୟ କେତେବେଳେ ନଥିଲା, ସବୁବେଳେ ମନ୍ଦ ଉଦ୍ଦେଶ୍ୟରେ ସେ ପାଣ୍ଡବମାନଙ୍କ ପ୍ରତି ସବୁବେଳେ ମନ୍ଦ ଉଦ୍ଦେଶ୍ୟ ପୋଷଣ କରିଛନ୍ତି, କିନ୍ତୁ ଦୁର୍ବାସା ମୁନି ସେ ବୁଝିପାରିନଥିଲେ। ଦୁର୍ବାସା ମୁନି କହିଲେ ଠିକ୍ ଅଛି, ମୁଁ ତାଙ୍କୁ ଯେତେବେଳେ ସୁବିଧା ହେବ ମୁଁ ଯିବି ତାଙ୍କ ପାଖକୁ। ତେଣୁ ଗୋଟାଏ ଦିନ କେତେବେଳେ ତାଙ୍କର ସୁବିଧା ହେଇଛି, ସେ ସମୟରେ ଯାଇ ସେ ପହଞ୍ଚି ଯାଇଛନ୍ତି ପାଣ୍ଡବମାନଙ୍କ ପାଖରେ। ଏବଂ ପାଣ୍ଡବ ମାନେ ଯେତେବେଳେ ବନବାସରେ ଅଛନ୍ତି ସେ ସମୟରେ ଦ୍ରୌପଦୀ ମହାରାଣୀ ସିଏ ଗୋଟେ ପାତ୍ର ପାଇଛନ୍ତି, ସୂର୍ଯ୍ୟଦେବ ତାଙ୍କୁ ସେ ପାତ୍ର ଦେଇଛନ୍ତି ଅକ୍ଷୟ ପାତ୍ର, ଯେଉଁ ପାତ୍ରରେ ଯେତେବେଳେ ରନ୍ଧନ ହେବ ସେ ପାତ୍ରରୁ ଯିଏ ଯେତେ ଖାଦ୍ୟ ଗ୍ରହଣ କଲେ ମଧ୍ୟ ସେ ସରିବନି। କିନ୍ତୁ ଗୋଟିଏ କଣ୍ଡିସନ ଥିଲା ବା ଗୋଟିଏ ସର୍ତ୍ତ ଥିଲା ଯେ ଦ୍ରୌପଦୀ ଯଦି ସେଥିରୁ ଖାଦ୍ୟ ଗ୍ରହଣ କରିବେ ତାହେଲେ ସେ ଖାଦ୍ୟ ଶେଷ ହେଇଯିବ। ତେଣୁ ଯେତେବେଳେ ସେ ଯେତେବେଳେ ଯାଇଛନ୍ତି ଦୁର୍ବାସା ମାନେ ସେ ଖରାବେଳେ ଯାଇ ପହଞ୍ଚନ୍ତି ସେତେବେଳକୁ ଦ୍ରୌପଦୀ ସେ ଖାଦ୍ୟ ଖାଇଦେଇଛନ୍ତି, ତେଣୁ ସେ ସବୁ ଅକ୍ଷୟ ପାତ୍ରରୁ ଖାଦ୍ୟ ଶେଷ ହେଇଯାଇଛି। ତେଣୁ ବର୍ତ୍ତମାନ ତାଙ୍କର ଚିନ୍ତା ପଡ଼ିଗଲା କ'ଣ କରାଯିବ। ଦୁର୍ବାସା ମାନେ ବହୁତ ରାଗି, ଖୁବ୍ ଅତି ଅଳ୍ପକରେ ସେ ବହୁତ ରାଗି ଯାଆନ୍ତି ଏବଂ ବହୁତ ଅଭିଶାପ ପ୍ରଦାନ କରନ୍ତି। ତେଣୁ ସେମାନେ ଚିନ୍ତା କରୁଛନ୍ତି, ଦ୍ରୌପଦୀ ଭଗବାନଙ୍କର ଚିନ୍ତା କଲେ, ତେଣୁ ଭଗବାନ ସେ ସବୁ ସାଙ୍ଗେ ସାଙ୍ଗେ ଆସି ପହଞ୍ଚି ଯାଇଛନ୍ତି ଏବଂ ଭଗବାନ କହୁଛନ୍ତି, ଆସି ପହଞ୍ଚିକିରି ସେ କହୁଛନ୍ତି ଯେ ଦ୍ରୌପଦୀ ମୋତେ ବହୁତ ଭୀଷଣ କ୍ଷୁଧା, ମୋତେ ବହୁତ ଭୋକ ଲାଗୁଛି, ମୋତେ ମୋତେ କିଛି ଖାଇବାକୁ ପ୍ରଦାନ କରିଥାନ୍ତି। ଦ୍ରୌପଦୀ କହୁଛନ୍ତି, ମୁଁ ତ ସେଇଥିପାଇଁ ଆପଣଙ୍କୁ ସ୍ମରଣ କରୁଛି, ଆମର ଅସୁବିଧା ସେଇ ଟିକେ ଅସୁବିଧା ହେଇଯାଇଛି ବର୍ତ୍ତମାନ। କିନ୍ତୁ ଭଗବାନ କହୁଛନ୍ତି, ନା ନା ମୁଁ କିଛି ବର୍ତ୍ତମାନ ଶୁଣିପାରିବିନି, ମୋତେ ଆଗ ସେ କିଛି ଖାଇବାକୁ ଦେଲା ପରେ ଯାଇକି ଆମେ କରିବୁ। ତେଣୁ ତାପରେ ଚିନ୍ତା କରି ସେ କହିଲେ, ଠିକ୍ ଅଛି ତମେ ଦେଖ ସେ ଅକ୍ଷୟ ପାତ୍ରରେ କ'ଣ ଲାଗିଥାଇପାରେ। ତେଣୁ ଦେଖିଲା ବେଳକୁ ଅକ୍ଷୟ ପାତ୍ରରେ ଯଦି ଧୁଆଧୁଇ ହେଇସାରିଥିଲା କିନ୍ତୁ ତା ଦେହରେ ଗୋଟିଏ ଶାଗ ପତ୍ରଟି ରହିଛି। ସେଇ ଶାଗ ପତ୍ରଟି ଭଗବାନ କୃଷ୍ଣ ଗ୍ରହଣ କରି ତାର ପାଣି ପିଇ ଦେଇଛନ୍ତି, ସେତେବେଳେ ସେ ସନ୍ତୁଷ୍ଟ ହେଇଯାଇଛନ୍ତି। ଏବଂ ସିଏ ଯେତେବେଳେ ସନ୍ତୁଷ୍ଟ ହେଇଯାଇଛନ୍ତି, ଦୁର୍ବାସା ମୁନି ଆଦି ତାଙ୍କର 60,000 ଶିଷ୍ୟ ସମସ୍ତେ ମଧ୍ୟ ତାଙ୍କୁ ଆଉ ଖାଦ୍ୟ ଆଉ ଭୋକ ଲାଗୁନି, ତାଙ୍କର ମଧ୍ୟ ପେଟ ଫୁଲିଯାଇଛି। କିନ୍ତୁ ସେ ତାପରେ ଜାଣିପାରିଲେ ଯେ ପ୍ରକୃତରେ ଏଇ ଯେଉଁ ଘଟଣା ହେଲା ଏଇଟା ଯେଉଁ ଦୁର୍ଯ୍ୟୋଧନର ଏ ମନ୍ଦ ବୁଦ୍ଧିରେ ଏଇସବୁ ହେଇଛି। ଦୁର୍ଯ୍ୟୋଧନ ଚାହୁଁଥିଲା କେମିତି ପାଣ୍ଡବମାନଙ୍କର ଅସୁବିଧା ହେଉ ସେଥିପାଇଁ କରିଥିଲା, ସେଇପାଇଁ ଏଇ ବ୍ୟବସ୍ଥା କରିଥିଲା। କିନ୍ତୁ ବର୍ତ୍ତମାନ ଭଗବାନ ଆସି ତାଙ୍କୁ ସାହାଯ୍ୟ କରିଛନ୍ତି। ବର୍ତ୍ତମାନ ଯଦି ଆମେ ଯିବୁ ତାଙ୍କ ପାଖକୁ, ସେମାନେ ଯାଇକିରି ସ୍ନାନ କରୁଛନ୍ତି, ସ୍ନାନ କରିସାରି ଆସିଲେ ଖାଦ୍ୟ ଗ୍ରହଣ କରିବେ। ତେଣୁ ସେ କହୁଛନ୍ତି, ଯତ୍ନ ବର୍ତ୍ତମାନ ଆମେ ଯିବୁ ତାହେଲେ ଆମେ କିଛି ଖାଇପାରିବୁନି, ଭଗବାନ ଅଛନ୍ତି ମାନେ ସେ ସବୁ ପ୍ରକାର ବ୍ୟବସ୍ଥା କରିଦେବେ ଆମ ପାଇଁ ଖାଇବା ପାଇଁ। କିନ୍ତୁ ଯଦି ଆମେ ଖାଇବା ପାଇଁ କିଛି ନ ଖାଇପାରିବୁ ତାହେଲେ ପୁଣି ଅପରାଧ ହେବ। ଗୋଟାଏ ଥର ସେ ଦୁର୍ବାସା ମୁନି ଅପରାଧ କରିଥିଲେ ଅମ୍ବରୀଶ ମହାରାଜଙ୍କ ପାଖରେ, ଆମର ଶ୍ରୀମଦ୍ ଭାଗବତ ନବସ୍କନ୍ଧରେ ସେ ବିଷୟ ଆସିଲେ। ଅମ୍ବରୀଶ ମହାରାଜ ଯେ କି ଏକାଦଶୀ ପାଳନ କରୁଥିଲେ, ଏକାଦଶୀର ବାସୀ ଯେଉଁ ଦ୍ୱାଦଶୀ ଅଛି, ସେ ଦ୍ୱାଦଶୀର ଗୋଟେ ପାରଣା ଅଛି, ପାରଣା ତିଥି, ପାରଣା ସମୟ ଅଛି। ସେ ପାରଣା ସମୟ ବଢ଼ିଗଲେ ଯଦି ଆମେ ଯଦି ପାରଣା ନ କରିବା ବା ଯେଉଁ ଖାଦ୍ୟ ବର୍ଜନ କରିଥିଲେ ଏକାଦଶୀରେ ସେଇଟାକୁ ଯଦି ଗ୍ରହଣ ନ କରିବା ତାହେଲେ ଏକାଦଶୀ ଫଳର ଏକାଦଶୀ ବ୍ରତର ଫଳ ଆମେ ପାଇପାରିବା ନାହିଁ। ତେଣୁ ସେ ସମୟରେ ଯେହେତୁ ଦୁର୍ବାସା ମୁନି ଅମ୍ବରୀଶ ପ୍ରତି କ୍ରୋଧ ପ୍ରକାଶ ବା ତାଙ୍କ ପ୍ରତି ଈର୍ଷା ରହିଥିବା ହେତୁ ସେ ଚାହୁଁଥିଲେ ଯେ ପାରଣା ସମୟ ଗଡ଼ିଗଲେ ଦେଖାଯାଉଛି କ'ଣ କରୁଛନ୍ତି। ଜାଣିଶୁଣି ସେ ଡେରି କରିଥିଲେ, ସ୍ନାନ କରିବା ପାଇଁ ଡେରି କରି ଆସୁନଥିଲେ, କାରଣ ପାରଣା ସମୟ ଗଡ଼ିଗଲେ ଦେଖାଯାଏ କ'ଣ କହୁଛି। ତେଣୁ ଅମ୍ବରୀଶ ମହାରାଜ ଚିନ୍ତା କରି ତାଙ୍କର ପଣ୍ଡିତମାନଙ୍କ ସହିତ ପରାମର୍ଶ କରି ସେ ଗଣ୍ଡୁସେ ଜଳ ପାନ କରିଛନ୍ତି, କାରଣ ସେ ଏକାଦଶୀରେ ଜଳ ବି ପାନ କରିନଥିଲେ। ତେଣୁ ଗଣ୍ଡୁସେ ଜଳ ଯେତେବେଳେ ପାନ କରିଛନ୍ତି ସେତେବେଳେ ସେ ଦୁର୍ବାସା ମୁନି ଜାଣିପାରିଛନ୍ତି ଏବଂ ତେଣୁ ସେ ବହୁତ କ୍ରୋଧ ପ୍ରକାଶ କରିଛନ୍ତି ଯେ ଆମେ ଅତିଥି ଥାଉ ଥାଉ ତମେ ନିଜେ ଆଗ ଖାଦ୍ୟ ଗ୍ରହଣ କଲ, ଆମକୁ ପ୍ରଦାନ ନ କରିକିରି। ଏଭଳି ଭାବରେ ତାଙ୍କ ଉପରେ ରାଗି ଯାଇକି ତାଙ୍କର ନିଜର ଗୋଟିଏ ଜଟା ଫୋପାଡ଼ିକିରି ତାଙ୍କ ପାଖକୁ ଛାଡ଼ିଛନ୍ତି, ତାଙ୍କୁ ଜାଳି ଦେବା ପାଇଁ। ଏବଂ ସେ ସବୁ ବିସ୍ତାର ଭାବେ ବର୍ଣ୍ଣନା କରି ଶ୍ରୀମଦ୍ ଭାଗବତ ନବସ୍କନ୍ଧରେ ସେ ଯେତେବେଳେ ଛାଡ଼ିଛନ୍ତି ସେ ଜଟାକୁ ଅମ୍ବରୀଶ ମହାରାଜଙ୍କୁ ଜାଳିଦେବା ପାଇଁ, ଅମ୍ବରୀଶ ମହାରାଜ ଯେତେବେଳେ ଭଗବାନଙ୍କର ଚକ୍ର ସେଠି ରହିଛି, ଭଗବାନଙ୍କର ଭକ୍ତ ସବୁବେଳେ ଭଗବାନଙ୍କ ଦ୍ୱାରା ସୁରକ୍ଷିତ ହେଇଥାନ୍ତି। ଭଗବତ ଗୀତାର 9 ଅଧ୍ୟାୟରେ ଭଗବାନ କହୁଛନ୍ତି, ଅର୍ଜୁନ ପ୍ରତି ଜାନି ହିଁ ନମେ ଭକ୍ତ ପ୍ରଣଶ୍ୟତି, କୌନ୍ତେୟ ପ୍ରତି ଜାନି ହିଁ ନମେ ଭକ୍ତ ପ୍ରଣଶ୍ୟତି, କ୍ଷିପ୍ରଂ ଭବତି ଧର୍ମାତ୍ମା ସ୍ୱ ଶାନ୍ତି ନିଗଚ୍ଛତି, କୌନ୍ତେୟ ପ୍ରତି ଜାନି ହିଁ ନମେ ଭକ୍ତ ପ୍ରଣଶ୍ୟତି। ସେ କହୁଛନ୍ତି, ହେ କୁନ୍ତୀ ପୁତ୍ର ତମେ ଘୋଷଣା କର ଯେ ମୋର ଭକ୍ତର କେବେ ନାଶ ହେବନି, ମୋର ଭକ୍ତ କେବେ ବିନାଶ ହେବନି। ତେଣୁ ଅମ୍ବରୀଶ ମହାରାଜ ଯିଏକି ଭଗବାନଙ୍କର ଜଣେ ଶୁଦ୍ଧ ଭକ୍ତ, ତେଣୁ ଯେତେବେଳେ ଦୁର୍ବାସା ମୁନି ତାଙ୍କର ଜଟାକୁ ଛାଡ଼ିଛନ୍ତି ଅମ୍ବରୀଶ ମହାରାଜ ଜାଳିଦେବା ପାଇଁ, ସେ ସମୟରେ ଅମ୍ବରୀଶ ମହାରାଜଙ୍କର ପାଖରେ ସେଇ ସୁଦର୍ଶନ ଚକ୍ର ଆବିର୍ଭାବ ହେଇ ସେଇ ଜଟାକୁ ଜାଳି ଦେଇଛନ୍ତି ଏବଂ ଦୁର୍ବାସା ମୁନିଙ୍କୁ ପଛରେ ଗୋଡ଼ିଛନ୍ତି। ଏବଂ ଦୁର୍ବାସା ମୁନି ଯେଉଁଠିକି ଯାଇଛନ୍ତି କେଉଁଠି ରକ୍ଷା ପାଇପାରିନାହାନ୍ତି, ବ୍ରହ୍ମା ଶିବ ପାତାଳ ଲୋକ ସାଗର ସବୁଠି ଯାଇଛନ୍ତି ଏବଂ ସବୁଠି ସେ ସୁଦର୍ଶନ ଚକ୍ର ତାଙ୍କ ପିଛା କରୁଛନ୍ତି। ତେଣୁ ଅନ୍ତିମରେ ଯେତେବେଳେ ଭଗବାନଙ୍କୁ ଯାଇଛନ୍ତି ଭଗବାନ ବିଷ୍ଣୁଙ୍କ ପାଖକୁ ଯାଇଛନ୍ତି, ଯିଏ ଯାହାଙ୍କର ସୁଦର୍ଶନ ଚକ୍ର ତାଙ୍କ ପଛରେ ଗୋଡ଼ଉଥିଲେ, ତାଙ୍କର ପାଖକୁ ଯେତେବେଳେ ଯାଇ ପହଞ୍ଚିଛନ୍ତି, ତାଙ୍କର ଶରଣ ଯାଇଛନ୍ତି, ସେତେବେଳେ ମଧ୍ୟ ଭଗବାନ କହୁଛନ୍ତି ମୁଁ ତୁମକୁ ରକ୍ଷା କରିପାରିବି ନାହିଁ। ଶ୍ରୀମନ୍ତ ଭାଗବତ ନବସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଭଗବାନ କହୁଛନ୍ତି ଅହମ୍ ଭକ୍ତ ପରାଧୀନ ହି ଅସ୍ୱତନ୍ତ୍ର ଇବ ଦ୍ୱିଜ ସାଧୁ ବୀରଗ୍ରସ୍ତ ହୃଦୟ ସାଧୁ ଭକ୍ତୈର୍ ଭକ୍ତ ଜନପ୍ରିୟ। ମୁଁ ହେଉଛି ଭକ୍ତର ଅଧୀନରେ, ଅହମ୍ ଭକ୍ତ ପରାଧୀନ ହି ଅସ୍ୱତନ୍ତ୍ର ଇବ ଦ୍ୱିଜ, ମୁଁ ହେଉଛି ସ୍ୱତନ୍ତ୍ର ନୁହଁ, ମୁଁ ଅସ୍ୱତନ୍ତ୍ର, କାରଣ ମୁଁ ମୋର ଭକ୍ତର ହୃଦୟରେ ବନ୍ଧା ହେଇକି ରହିଛି। ଯୋଉ ଉପାୟ ଗୋବିନ୍ଦ କହେ ନାମ ମା ବୈଷ୍ଣବ ପରାଣ, ଗୋବିନ୍ଦ କହେ ନାମ ବୈଷ୍ଣବ ପରାଣ, ବୈଷ୍ଣବ ରକ୍ଷା କରିପାରିବି ନାହିଁ। ଯଦିଓ ଭଗବାନ କହୁଛନ୍ତି ବ୍ରାହ୍ମଣ ଦେବ ନମୋ ବ୍ରାହ୍ମଣ ଦେବାୟ ଗୋ ବ୍ରାହ୍ମଣ ହିତାୟ ଚ ଜଗଦୀତାୟ କୃଷ୍ଣାୟ ଗୋବିନ୍ଦାୟ ନମୋ ନମ, ଭଗବାନଙ୍କର ଏଇଭଳି ଭାବରେ ସ୍ତୁତି ରହିଛି। ସେ ହେଉଛନ୍ତି ବ୍ରାହ୍ମଣର ହିତକାରୀ, ବ୍ରାହ୍ମଣ ଦେବାୟ, ଏବଂ ଗୋ ଏବଂ ବ୍ରାହ୍ମଣର ହିତ କରନ୍ତି ଭଗବାନ। କିନ୍ତୁ ଯଦିଓ ଦୁର୍ବାସା ମୁନି ଜଣେ ବ୍ରାହ୍ମଣ, କିନ୍ତୁ ତଥାପି ଭଗବାନ ତାଙ୍କର ଉପକାର କରୁନାହାନ୍ତି, ତାଙ୍କୁ ରକ୍ଷା କରୁନାହାନ୍ତି। କାରଣ ସେ କହିଲେ ଯେ ତମେ ଯେହେତୁ ମୋର ଭକ୍ତ ବିରୁଦ୍ଧରେ ତମେ ଅପରାଧ କରିଛ, ତେଣୁ ମୁଁ ତୁମକୁ ରକ୍ଷା କରିପାରିବିନି, ମୁଁ ମୋର ଭକ୍ତର ଅଧୀନରେ, ତେଣୁ ତମେ ଯାଇ ତାଙ୍କର ଶରଣରେ ଗଲେ ତମେ ରକ୍ଷା ପାଇପାରିବ। ତେଣୁ ଅନ୍ତିମରେ ଦୁର୍ବାସା ମୁନି ବୈକୁଣ୍ଠ ଲୋକରୁ ପୁଣି ଆସି ସେଇ ଅମ୍ବରୀଶଙ୍କ ପାଖରେ ଶରଣ ପଶିଛନ୍ତି, ଯାହାଫଳରେ କି ସେ ରକ୍ଷା ପାଇପାରିଛନ୍ତି। ତେଣୁ ଆଜି ଯେତେବେଳେ ଏଇ ଅବସ୍ଥା ବର୍ତ୍ତମାନ ହେଇଛି, ଯେତେବେଳେ ପାଣ୍ଡବମାନଙ୍କ ପାଖକୁ ଆଉ ସେ ଯାଇପାରୁନାହାନ୍ତି, କାରଣ ପୁଣି ଯଦି ପାଣ୍ଡବମାନଙ୍କ ପାଖରେ ଯଦି ଅପରାଧ ହେଇଯିବ, ପୁଣି ଆହୁରି କ'ଣ ଅସୁବିଧା ହେବ, ତେଣୁକରି ସେ ଭୟରେ ସବୁ ପଳେଇ ଯାଉଛନ୍ତି। 60,000 ଶିଷ୍ୟଙ୍କ ସହିତ ସେ ପଳେଇ ଯାଉଛନ୍ତି, ଆଉ ଯାଉନାହାନ୍ତି, ଫେରୁନାହାନ୍ତି ପାଣ୍ଡବମାନଙ୍କୁ। ତେଣୁ ଏପଟେ ଯୁଧିଷ୍ଠିର ମହାରାଜ ଭୀମଙ୍କୁ ପଠେଇଛନ୍ତି ଦେଖିବା ପାଇଁ ଯେ କ'ଣ ପାଇଁ ଏତେ ଡେରି ହେଲା, କାହିଁ ଆସିଲେନି, ଦେଖିଲାବେଳକୁ ସେମାନେ ସବୁ ଦୌଡ଼ିକି ପଳେଇ ଯାଉଛନ୍ତି। ତେଣୁ ଭଗବାନଙ୍କ ଉଦ୍ଦେଶ୍ୟରେ ଯଦି ଅଳ୍ପ କିଛି ଆମେ କରୁଛେ, ତାହେଲେ ଭଗବାନ ସେଥିରେ ସନ୍ତୁଷ୍ଟ ହେଇଯାଉଛନ୍ତି। ସେଥିପାଇଁ ସେ କହୁଛନ୍ତି ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋ ମେ ଭକ୍ତ୍ୟା ପ୍ରୟଚ୍ଛତି ତଦଂ ଭକ୍ତି ପ୍ରଭୂତଂ ଅସ୍ନାମି ପ୍ରତାତ୍ମନ। ଜଣେ ଯେତେ ଯେମିତି ଦୁର୍ଯ୍ୟୋଧନ ଭଗବାନ ଯେତେବେଳେ ଯାଇଛନ୍ତି ମହାଭାରତ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଭଗବାନ ଯାଇଛନ୍ତି ସନ୍ଧି ପ୍ରସ୍ତାବ ନେଇକି, ପାଣ୍ଡବମାନଙ୍କ ତରଫରୁ ସନ୍ଧି ପ୍ରସ୍ତାବ ନେଇକି ଯାଇଛନ୍ତି। ସେ କହୁଛନ୍ତି ଯେ ପାଣ୍ଡବମାନଙ୍କୁ ଯଦି 5ଟି ଗ୍ରାମ ତମେ ପ୍ରଦାନ କରିଦେବ, ତାହେଲେ ବି ସେଥିରେ ସେମାନେ ସନ୍ତୁଷ୍ଟ ହେଇକି ରହିବେ, ତେଣୁ ତାଙ୍କର ଆଉ ରାଜ୍ୟ ଦରକାର ନାହିଁ, କେବଳ 5ଟି ଗ୍ରାମ ତାକୁ ପ୍ରଦାନ କର। କିନ୍ତୁ ଦୁର୍ଯ୍ୟୋଧନ ସେ କହୁଛନ୍ତି ନା ନା, ସୂଚକ୍ରେ ବିନା ଯୁଦ୍ଧ ମୁଁ ସୂଚକ୍ରେ ମେଦିନୀ ମଧ୍ୟ ଦେବି ନାହିଁ। ଗୋଟେ ଛୁଞ୍ଚି ରଖିଲେ ଯେତିକି ସ୍ଥାନ ଯେଉଁ ଭୂମିରେ ଲାଗିବ, ସେତିକି ସ୍ଥାନ ମୁଁ ମଧ୍ୟ ଦେବିନି ବିନା ଯୁଦ୍ଧରେ। ତେଣୁ ଯାହା ହଉ, ସେ ଯେତେବେଳେ ଫେରି ଆସୁଛନ୍ତି, ସେତେବେଳେ ଦୁର୍ଯ୍ୟୋଧନ ତାଙ୍କୁ ନିମନ୍ତ୍ରଣ କରୁଛନ୍ତି ଯେ ଯେହେତୁ ଆପଣ ଆସିଛନ୍ତି ସନ୍ଧି ପ୍ରସ୍ତାବ ନେଇକି, ଆମେ ଯଦି ରାଜି ନହେଲେ ମଧ୍ୟ ଆପଣଙ୍କୁ ଆମଠୁ କିଛି ଖାଦ୍ୟ ଗ୍ରହଣ କର, ଆତିଥ୍ୟ ଗ୍ରହଣ କର। କିନ୍ତୁ ଭଗବାନ ତାଙ୍କ ପାଖକୁ ଯାଉନାହାନ୍ତି, ଦୁର୍ଯ୍ୟୋଧନ ପାଖକୁ। ଦୁର୍ଯ୍ୟୋଧନ ଯିଏକି ବହୁତ ରାଜା ଆଡ଼ମ୍ବରରେ ବହୁତ ପ୍ରକାର ଖାଦ୍ୟ ସବୁ ପ୍ରସ୍ତୁତ କରିଛନ୍ତି, କିନ୍ତୁ ସେଠିକି ନ ଯାଇ ଭଗବାନ ବିଦୁରଙ୍କ ଗୃହରେ ଯାଇ ପହଞ୍ଚୁଛନ୍ତି। ବିଦୁରଙ୍କର ପତ୍ନୀ ଯିଏକି କଦଳୀ କଦଳୀ ଫୋପାଡ଼ି ଦେଇ କଦଳୀ ଚୋପା ଭଗବାନ ପ୍ରଦାନ କରୁଛନ୍ତି, ଭଗବାନ ସେ କଦଳୀ ଚୋପାକୁ ଖାଇଦେଉଛନ୍ତି ଆନନ୍ଦରେ। ତେଣୁ ଏହିଭଳି ଭାବରେ ଭଗବାନଙ୍କର ସବୁ ଭକ୍ତ ବାତ୍ସଲ୍ୟ ରହିଛି, ଯାହାକି ସେ ଅତି ଅଳ୍ପରେ ମଧ୍ୟ ଭଗବାନ ସନ୍ତୁଷ୍ଟ ହୋଇଯାଆନ୍ତି। ପାତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋମେ ଭକ୍ତା ପ୍ରତି, ଯଦି ଜଣେ ଭଗବାନଙ୍କୁ ଭକ୍ତିରେ ସେ ପ୍ରଦାନ କରିବେ ତାହେଲେ ସେ ତଦଂ ଭକ୍ତି ଉପରତମ ଅସ୍ନାମୀ, ଯେହେତୁ ଜଣେ ଭକ୍ତିରେ ତାକୁ ପ୍ରଦାନ କରୁଛନ୍ତି ତେଣୁ ଭଗବାନ ତାକୁ ଗ୍ରହଣ କରୁଛନ୍ତି ବା ଖାଦ୍ୟ ସେ ଖାଉଛନ୍ତି। ତେଣୁ ଭଗବାନ ପ୍ରତି ଆମେ ଯଦି କିଛି କରିବା ତାହେଲେ ଭଗବାନ ସେଥିରେ ଖାଲି ଯେ ସନ୍ତୁଷ୍ଟ ହେବେ ତାହା ନୁହେଁ, ସେ ମଧ୍ୟ ଆମକୁ ବହୁତ ବଡ଼ ବିପଦରୁ ରକ୍ଷା କରିପାରିବ। କିନ୍ତୁ ଅନ୍ୟପକ୍ଷରେ ଆମେ ଯେତେ ଯାହାର ସେବା କଲେ ମଧ୍ୟ କେହି ସନ୍ତୁଷ୍ଟ ହୋଇପାରିବେ ନାହିଁ। ଆମେ ନିଜର କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଏମାନଙ୍କର ଯଦି ଆମେ ପରିତୃପ୍ତି ଜୀବନସାରା କଲେ ମଧ୍ୟ ସେମାନେ ସନ୍ତୁଷ୍ଟ ହେବେ ନାହିଁ। ତେଣୁ ଇଏ ହେଉଛି ପ୍ରସଙ୍ଗମ ଅଜରଂ ବାସମ ଆତ୍ମନ କବୟ ବିଧୁ ସ ଏବ ସାଧୁ ସୁକୃତ ମୁଖ୍ୟ ଦ୍ୱାର ମ ପାପତ। ତେଣୁ ଏଇ ଯେଉଁ ଆସକ୍ତି ରହିଛି, ଆମର ଭୌତିକ ଆସକ୍ତି ସବୁ ରହିଛି, ଏ ଆସକ୍ତି ଦ୍ୱାରା ଯଦି ଆମେ ଏଇ ଆସକ୍ତି ମୁଁ ଯେଉଁ କହିଲି ଆସକ୍ତିରେ ଆମେ ଲୋପ କରିପାରିବା ନାହିଁ, କିନ୍ତୁ ସେ ଆସକ୍ତିରେ ଯଦି ଆମେ ଭଗବାନ ପ୍ରତି ବା ଭଗବାନଙ୍କ ଭକ୍ତ ପ୍ରତି ଯଦି ଆସକ୍ତିରେ ଲଗେଇବା ତାହେଲେ ସେ ଆସକ୍ତି ଦ୍ୱାରା ଆମେ ଭଗବାନଙ୍କର ଧାମ ପ୍ରାପ୍ତ ହେବ। କାମ ଯେଉଁ ମୁଁ କହିଲି କାମ ଭଗବାନଙ୍କର ସେବାରେ କାମଟାକୁ ଆମେ ଲଗେଇବା, କ୍ରୋଧ ଯେଉଁ ରହିଛି ଭଗବାନଙ୍କର ଯେଉଁମାନେ ଭଗବାନଙ୍କ ବିରୁଦ୍ଧରେ ଯାଉଛନ୍ତି ବା ଭଗବାନଙ୍କର ଭକ୍ତ ବିରୁଦ୍ଧରେ ଯାଉଛନ୍ତି ସେମାନଙ୍କ ବିରୁଦ୍ଧରେ ଆମେ କ୍ରୋଧ ପ୍ରକାଶ କରିବା। ଯେମିତି ହନୁମାନଜୀ, ହନୁମାନଜୀ ଆମେ ଯେତେବେଳେ ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ ବର୍ଣ୍ଣନା କରିବା ଅବତାର ସେ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରିବା। ତେଣୁ ହନୁମାନଜୀ ଯେତେବେଳେ ଯାଇଛନ୍ତି ଲଙ୍କାକୁ ଯାଇଛନ୍ତି ସୀତାଙ୍କୁ ଠାବ କରିବା ପାଇଁ, ସେତେବେଳେ ସେ ଅନ୍ତିମରେ ଯାଇକି ପହଞ୍ଚି ସେ ଯେଉଁ 100 ଯୋଜନର ସମୁଦ୍ରକୁ ପାର ହେଇ ସେ ଯାଇକି ପହଞ୍ଚନ୍ତି, ସେ ଲଙ୍କାରେ ପହଞ୍ଚନ୍ତି ଏବଂ ମାତା ସୀତାଙ୍କୁ ସେ ତାଙ୍କୁ ପ୍ରାପ୍ତ ହେଇ ମାନେ ତାଙ୍କୁ ଦର୍ଶନ କରିଛନ୍ତି, ତାଙ୍କ ଠିକଣା ପାଇଛନ୍ତି। କିନ୍ତୁ ତାପରେ ଯେତେବେଳେ ସେ ସେ ଅଶୋକ ବାଟିକାରେ ସେ ବୁଲୁଥିବା ସମୟରେ ଯେତେବେଳେ ଅନ୍ୟମାନେ ଅନ୍ୟ ମାନେ ରାକ୍ଷସମାନଙ୍କ ଦ୍ୱାରା ସେ ବନ୍ଧା ହେଇକିରି ଯାଇଛନ୍ତି ରାବଣଙ୍କ ପାଖକୁ ଯାଇଛନ୍ତି, ସେ ଅବଶ୍ୟ ସେ ଅଶୋକ ବାଟିକାରେ ବହୁତ ପ୍ରକାର କ୍ଷତି କରିଛନ୍ତି, ସବୁ ଗଛ ପଛ ସବୁ ଭାଙ୍ଗିଛନ୍ତି, ଏସବୁ କରିବା ଦ୍ୱାରା ଯେତେବେଳେ ଅନ୍ତିମରେ ସେ ରାବଣ ପାଖକୁ ଯାଇଛନ୍ତି, ରାବଣ ତାକୁ ଚିନ୍ତା କରୁଛନ୍ତି କ'ଣ କରାଯିବ, ସେ କହୁଛନ୍ତି ଆଙ୍କୁ ଆମେ ହତ୍ୟା କରିବା, ହନୁମାନ ଯିଏକି ରାମଙ୍କର ଦୂତ ହେଇକି ଆସିଛନ୍ତି ଆଙ୍କୁ ଆମେ ହତ୍ୟା କରିବା। କିନ୍ତୁ ବିଭୀଷଣ ସେଠି କହୁଛନ୍ତି ନା ନା ଦୂତକୁ ହତ୍ୟା କରିବାଟା ଠିକ୍ ନୁହଁ। ତେଣୁ ଅନ୍ତିମରେ ସେମାନେ ସବୁ ଡିସାଇଡ଼ କରି ସେମାନେ ସବୁ ଚିନ୍ତା କରି ହନୁମାନଙ୍କର ଲାଙ୍ଗୁଡ଼ରେ ନିଆଁ ଲଗେଇ ଦେଇଛନ୍ତି ଏବଂ ହନୁମାନ ସେଇ ଲାଙ୍ଗୁଡ଼ରେ ଯେଉଁ ନିଆଁ ଲାଗିଛି ସେ ନିଆଁ ଦ୍ୱାରା ସେ ସାରା ଲଙ୍କାକୁ ଜଳେଇ ଦେଇଛନ୍ତି। କ୍ରୋଧ ଅଗ୍ନି ମଧ୍ୟ ତାଙ୍କର କ୍ରୋଧ ଜାତ ହେଇଛି ଏବଂ ସେ କ୍ରୋଧରେ ଏବଂ ଏ ଅଗ୍ନି ଦୁଇଟାକ ମିଶିକିରି ସେ ଲଙ୍କାକୁ ସମଗ୍ର ଲଙ୍କାକୁ ସେ ନଷ୍ଟ କରିଦେଇଛନ୍ତି, ଜାଳିକି ଧ୍ୱଂସ କରିଦେଇଛନ୍ତି। କିନ୍ତୁ ତାପରେ ସେ ଚିନ୍ତା କରୁଛନ୍ତି ଯେହେତୁ ମୁଁ ଏଇ ଯେଉଁ ଲଙ୍କାକୁ ବର୍ତ୍ତମାନ ଧ୍ୱଂସ କରିଦେଲି କିନ୍ତୁ ସେ ଲଙ୍କାରେ ମଧ୍ୟ ସୀତାଦେବୀ ଅଛନ୍ତି, ମୁଁ ତାଙ୍କର ଆସିଥିଲି ଅନୁସନ୍ଧାନରେ ଆସିଥିଲି ତାଙ୍କୁ କେମିତି ମୁଁ ରକ୍ଷା କରିବି ସେଇ କଥା ଚିନ୍ତା କରୁଥିଲି, ବର୍ତ୍ତମାନ ଯଦି ଲଙ୍କା ମୁଁ ଯଦି ଦହନ କରିଦେଲି ଯଦି ଧ୍ୱଂସ ହେଇଗଲା ତାହେଲେ ସୀତାଦେବୀ ମଧ୍ୟ ଧ୍ୱଂସ ହେଇଯାଇଥିବେ, ତାହେଲେ ମୁଁ ଆଉ କେମିତି ବର୍ତ୍ତମାନ ରାମଚନ୍ଦ୍ର ପାଖକୁ ଯାଇକିରି କେମିତି ମୁଁ ମୋର ମୁହଁ ଦେଖେଇବି ଏବଂ ମୁଁ କେମିତି ଜୀବନ ଧାରଣ କରିବି କହି ଚିନ୍ତା କରି ସେ ସମୁଦ୍ରରେ ଘାସ ଦେଇକିରି ପ୍ରାଣ ନାଶ କରିବା ପାଇଁ ଜୀବନ ଶେଷ କରିବା ପାଇଁ ଚିନ୍ତା କରୁଛନ୍ତି। ଏବଂ ସେହି ସମୟରେ ଭଗବାନ ମଧ୍ୟ ତାଙ୍କର ହନୁମାନଙ୍କ ହୃଦୟ ରହି ତାଙ୍କୁ ସେ ପ୍ରେରଣା ଦେଉଛନ୍ତି, ସେ ଜ୍ଞାନ ପ୍ରଦାନ କରୁଛନ୍ତି ଯେ ପ୍ରକୃତରେ ସେତେବେଳେ ସେ ଚିନ୍ତା କଲେ ହନୁମାନ ଯେ ମୋର ଲାଙ୍ଗୁଡ଼ରେ ମୁଁ ଯେଉଁ ଯଦିଓ ଏ ସମଗ୍ର ଲଙ୍କାକୁ ଧ୍ୱଂସ କରିଛି କିନ୍ତୁ ମୋର ଲାଙ୍ଗୁଡ଼ ତ କିଛି ହେଇନି, ମୋ ଲାଙ୍ଗୁଡ଼ରେ ତ କିଛି ନିଆଁ ଲାଗିନି କିଛି ହେଇନି, ମୋ ଲାଙ୍ଗୁଡ଼ ସେଇଭଳିଆ ସୁରକ୍ଷିତ ରହିଛି, ତାହେଲେ ଯଦି ମୁଁ ଭଗବାନଙ୍କର ଦାସ ହେଇକିରି ମୋର ଲାଙ୍ଗୁଡ଼ ରକ୍ଷା ହେଇଗଲା ତାହେଲେ ସୀତାଦେବୀ ଯିଏକି ଭଗବାନଙ୍କର ଏତେ ପ୍ରିୟ ତାହେଲେ ତାଙ୍କର କାହିଁକି ଅସୁବିଧା ହେବ। ତାପରେ ସେ ଚିନ୍ତା କରିକି ପୁଣି ସେଥିରୁ ନିବୃତ୍ତ ହେଇଛନ୍ତି। ଏଭଳି ଭାବରେ ଭଗବାନ ରାମଚନ୍ଦ୍ରଙ୍କ ଅବତାରରେ ହନୁମାନ ଯେ ସବୁ ତାଙ୍କର ବିଭିନ୍ନ ପ୍ରସଙ୍ଗ ସବୁ ଆସିବ ଆମେ ସେ ବିଷୟରେ ବିସ୍ତାର ବର୍ଣ୍ଣନା କରିବା। ତେଣୁ କପିଳଦେବ ଏଇଭଳି ଭାବରେ ତାଙ୍କର ମାତା ଦେବହୂତୀଙ୍କୁ ଏହିସବୁ ବିଭିନ୍ନ ବହୁତ ପ୍ରକାର ସବୁ ଜ୍ଞାନ ଉପଦେଶ ପ୍ରଦାନ କରିଛନ୍ତି। ଯେଉଁ ଆମର 9 ଭକ୍ତିର 9 ଅଙ୍ଗ ରହିଛି, ଶ୍ରବଣ କୀର୍ତ୍ତନ ବିଷ୍ଣୁସ୍ମରଣ ପାଦ ସେବନମ ଅର୍ଚ୍ଚନମ ବନ୍ଦନମ ଦାସ୍ୟ ସଖ୍ୟ ଆତ୍ମନିବେଦନ, ଇଏ ହେଉଛି ଭକ୍ତିର 9 ଅଙ୍ଗ। ତେଣୁ ଏଇ 9 ଅଙ୍ଗକୁ ପୁଣି ସେ ବିଭିନ୍ନ ଭାବରେ ବିଭକ୍ତ କରିଛନ୍ତି, 81 ପ୍ରକାର ଭକ୍ତି ସେ ଆଚରଣ ବର୍ଣ୍ଣନା କରିଛନ୍ତି। ଆମର ସଗୁଣ ଭକ୍ତି ନିର୍ଗୁଣ ଭକ୍ତି ଏଭଳି ଭାବରେ ବିଶେଷ ଭାବରେ ବର୍ଣ୍ଣନା କରେ, ସାଂଖ୍ୟ ଯୋଗରେ ସେ ସବୁ ବର୍ଣ୍ଣନା କରିଛନ୍ତି, ତୃତୀୟ ସ୍କନ୍ଧରେ ସବୁ ବର୍ଣ୍ଣନା କରିଛନ୍ତି। ତେଣୁ ଆମେ କପିଳଦେବଙ୍କ ବିଷୟରେ କିଛି ଆଲୋଚନା କରିଥିଲେ। ତେଣୁ ଆଜି ଆଉ ଗୋଟିଏ ଅବତାର ବିଷୟରେ କହିବା, ଦତ୍ତାତ୍ରେୟ, ଯିଏକି ହେଉଛନ୍ତି ଷଷ୍ଠ ଅବତାର ଦତ୍ତାତ୍ରେୟ। ତେଣୁ ଦତ୍ତାତ୍ରେୟ ଯିଏକି ଭଗବାନଙ୍କର ଜଣେ ଅବତାର, ସିଏ ହେଉଛନ୍ତି ଅତ୍ରିମୁନି ଏବଂ ଅନୁସୂୟା, ତାଙ୍କର ପତ୍ନୀ ଅନୁସୂୟା, ତାଙ୍କର ହେଉଛନ୍ତି ସନ୍ତାନ ହେଉଛନ୍ତି ଦତ୍ତାତ୍ରେୟ। ତେଣୁ ଭଗବାନ ଯେତେବେଳେ ଭୌତିକ ଜଗତ ସୃଷ୍ଟି କରନ୍ତି, ସେହି ସମୟରେ ଏଇ ପ୍ରଜା ସୃଷ୍ଟି କରିବା ପାଇଁ ସମସ୍ତେ ବ୍ରହ୍ମାଙ୍କର ସେସବୁ ଚିନ୍ତା ପଡ଼ିଯାଏ, କେମିତି ପ୍ରଜା ସୃଷ୍ଟି ହେବେ। ତେଣୁ ସିଏ ଏ ଆମର ଅତ୍ରିମୁନିକୁ ମଧ୍ୟ ସେ ନିର୍ଦ୍ଦେଶ ଦେଲେ, ତୁମେ ପ୍ରଜା ସୃଷ୍ଟି କର। ତେଣୁ ପ୍ରଜା ସୃଷ୍ଟି କରିବା ପାଇଁ ସେ ଅତ୍ରିମୁନି ଯାଇକରି ଭଗବାନଙ୍କର ତପସ୍ୟା କରିଛନ୍ତି, ଭଗବାନଙ୍କ ଉଦ୍ଦେଶ୍ୟରେ ତପସ୍ୟା କରିଛନ୍ତି, କେମିତି ଭଗବାନଙ୍କ କୃପା ପ୍ରାପ୍ତ ହେଲେ ସେ ଏଇ ପ୍ରଜା ସୃଷ୍ଟି କରିବେ। ତେଣୁ ଅନେକ ବର୍ଷ ତପସ୍ୟା କଲା ପରେ ଭଗବାନ ବ୍ରହ୍ମା, ବିଷ୍ଣୁ ଏବଂ ଶିବ ତିନି ଜଣ ଯାଇ ପହଞ୍ଚନ୍ତି ତାଙ୍କ ପାଖରେ। ତେଣୁ ତାପରେ ଯେତେବେଳେ ଅତ୍ରି ମାନେ ଦେଖିଛନ୍ତି ତିନି ଜଣଙ୍କୁ, ତେଣୁ ସିଏ ସେଠି ତାଙ୍କୁ ପ୍ରାର୍ଥନା କରିଛନ୍ତି ଯେ ମୁଁ ଜଣେ ଭଗବାନଙ୍କୁ ଚିନ୍ତା କରୁଥିଲି, ଭଗବାନଙ୍କୁ ଧ୍ୟାନ କରୁଥିଲି, ଯେ ସମସ୍ତ କିଛିର ମୂଳ ଭଗବାନ, ତାଙ୍କୁ ମୁଁ ଧ୍ୟାନ କରୁଥିଲି, ଯେ ଆପଣ ତିନି ଜଣ ଉପରେ କେମିତି ଆସିବେ। ତେଣୁ ସେ ତିନି ଜଣ କହିଲେ ଯେ ଆମେ ହେଉଛନ୍ତି ସେଇ ଜଣେ ମୂଳ ଭଗବାନଙ୍କର ତିନିଟି ପ୍ରକାଶ। ଏ ଯେଉଁ ଭଗବାନ ବିଷ୍ଣୁ ହେଉଛନ୍ତି ସତ୍ୟଗୁଣର ଅବତାର, ବ୍ରହ୍ମା ହେଉଛନ୍ତି ରଜଗୁଣର ଅବତାର, ଏବଂ ଶିବ ହେଉଛନ୍ତି ତମଗୁଣର ଅବତାର। ତିନି ଗୁଣ ଅବତାର ଏମାନେ ସବୁ ରହିଛନ୍ତି। ତେଣୁ ତାପରେ ସେ ତାଙ୍କୁ ପ୍ରାର୍ଥନା କରିଛନ୍ତି ଯେ ଆପଣଙ୍କ ଭଳି ମୁଁ ଜଣେ ପୁତ୍ର ପ୍ରାପ୍ତ ହେବା ପାଇଁ ଚାହୁଁଛି। ତେଣୁ ସେମାନେ ତାଙ୍କୁ ସେଇଟା ସ୍ୱୀକାର କରି ସେମାନେ ଚାଲିଯାଇଛନ୍ତି, ଏବଂ ତାଙ୍କର ଏଇ ଦତ୍ତାତ୍ରେୟ ଉପରେ ସେ ଆସି ଜନ୍ମଗ୍ରହଣ କରିଛନ୍ତି, ମନୁଷ୍ୟଙ୍କର ଦତ୍ତାତ୍ରେୟ ଉପରେ ସେ ଜନ୍ମଗ୍ରହଣ କରିଛନ୍ତି। ଏବଂ ଇଏ ହେଉଛନ୍ତି ଦତ୍ତାତ୍ରେୟ ଯେଉଁ ହେଉଛନ୍ତି ବିଷ୍ଣୁଙ୍କର ଅବତାରରେ ସେ ଆସିଛନ୍ତି, ଏବଂ ବ୍ରହ୍ମା ଆମର ଶିବଜୀଙ୍କର ଅବତାର ହେଉଛନ୍ତି ଦୁର୍ବାସମୁନି, ଯିଏକି ଅନୁସୂୟାଙ୍କ ଗର୍ଭରେ ଆସିଛନ୍ତି, ଶିବଙ୍କର ଅବତାର। ଏଇ ଦତ୍ତାତ୍ରେୟଙ୍କୁ କୁହାଯାଉଛି ଦତ୍ତାତ୍ରେୟ, ଯିଏକି ଜଣେ ଭଗବାନଙ୍କର ଅବତାର, ସେ ତାଙ୍କର ସବୁ ବିଭିନ୍ନ ପ୍ରକାର ସବୁ ଯେଉଁ ଜ୍ଞାନ ପ୍ରଦାନ କରିଛନ୍ତି, ସବୁ ପ୍ରହ୍ଲାଦ ମହାରାଜ ଏବଂ ଅନ୍ୟମାନଙ୍କୁ ସେ ସବୁ ଜ୍ଞାନ ପ୍ରଦାନ କରିଛନ୍ତି। ଶ୍ରୀମଦ୍ ଭାଗବତମ ସପ୍ତମ ସ୍କନ୍ଧରେ ସେ ବିଷୟରେ ବର୍ଣ୍ଣନା କରାଯାଇଛି ବିସ୍ତାର ଭାବରେ। ଏବଂ ତାପର ଅବତାର ହେଉଛନ୍ତି ଯେ ଋଷଭଦେବ, ଶ୍ରୀମଦ୍ ଭାଗବତ ପ୍ରଥମ ସ୍କନ୍ଧରେ ସେ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଏ। ଋଷଭଦେବ, ଋଷଭଦେବ ଯିଏ କହୁଛନ୍ତି ମେରୁ ଏବଂ ତାଙ୍କ ପତ୍ନୀ ନାଭି, ତାଙ୍କର ପୁତ୍ର ହିସାବରେ ଋଷଭଦେବ ଆସିଛନ୍ତି, ସେ ହେଉଛନ୍ତି ଭଗବାନଙ୍କର ଅବତାର। ଏବଂ ତାଙ୍କର ଶହେ ପୁତ୍ର, ତାଙ୍କ ଶହେ ପୁତ୍ରରୁ ଶ୍ରେଷ୍ଠ ପୁତ୍ର ହେଉଛନ୍ତି ଭରତ, ଭରତ ଯାହାଙ୍କ ନାମ ଅନୁସାରେ ଆମର ଏ ଆମକୁ ଏଇ ପୃଥିବୀକୁ ଭାରତବର୍ଷ ବୋଲି କୁହାଯାଉଛି। ତା ପୂର୍ବରୁ ଏଇ ପୃଥିବୀର ନାମ ଅଲଗା ଥିଲା, ଇଲାବର୍ତ୍ତ ବର୍ଷ ଥିଲା। ତେଣୁ ଭରତଙ୍କର ନାମ ଅନୁସାରେ ଏଇ ପୃଥିବୀଙ୍କର ନାମ ହେଲା ଭାରତ। ବର୍ତ୍ତମାନ ଆମେ ଭାରତ କହିଲେ ଯେଉଁ ଯାହା ବୁଝୁଛି, କିନ୍ତୁ ପ୍ରକୃତରେ ସେ ସମୟରେ ଭାରତ କହିଲେ ସମଗ୍ର ପୃଥିବୀକୁ ବୁଝାଉଥିଲା, ସପ୍ତଦ୍ୱୀପ ପତି ମହି ବୋଲି କୁହାଯାଉଥିଲା। ସାତଟି ଯାକ ଦ୍ୱୀପ ଯେଉଁ ରହିଛି ଆମର ବର୍ତ୍ତମାନ, ସାତଟି ମହାଦେଶ ଯେଉଁ କୁହାଯାଉଛି, ଏସିଆ, ୟୁରୋପ, ଆମେରିକା, ଅଷ୍ଟ୍ରେଲିଆ, ଏସବୁ ଯେଉଁ ରହିଛି ସାତଟି ମହାଦେଶ, ଏଇଟିକୁ ସପ୍ତଦ୍ୱୀପ ବୋଲି କୁହାଯାଉଛି। ଏ ସବୁକୁ ନେଇକି ଭାରତବର୍ଷ ବୋଲି କୁହାଯାଉଥିଲା। ତେଣୁ ଋଷଭଦେବ ବହୁତ ସୁନ୍ଦର ସୁନ୍ଦର ସବୁ ଜ୍ଞାନ ପ୍ରଦାନ କରିଛନ୍ତି ଆମର ତାଙ୍କର ଶହେ ପୁତ୍ରଙ୍କୁ। ଆମେ ଗୋଟିଏ ଶ୍ଳୋକ ଆଲୋଚନା କରିବା ଯେ ସେ କହୁଛନ୍ତି ଯେ ନାୟଂ ଦେହୋ ଦେହ ଭାଜାଂ ନୃଲୋକେ କଷ୍ଟାନ୍ କାମାନ୍ ଅର୍ହତେ ବିର୍ଭୁଜାଂ ଯେ ତପ ଦିବ୍ୟଂ ପୁତ୍ରକା ଯେନ ସତ୍ୟ ଶୁଦ୍ଧେତ୍ ଯସ୍ମାତ୍ ବ୍ରହ୍ମ ସୌଖ୍ୟଂ ତୁ ଅନନ୍ତମ୍। ସାଧାରଣତଃ ଲୋକମାନେ ଭାବୁଛନ୍ତି କ'ଣ ନା, ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛନ୍ତି ମାନେ ସେମାନେ ସବୁଠାରୁ ଅଧିକରୁ ଅଧିକ ରୋଜଗାର କରିବା ବା ଅଧିକରୁ ଅଧିକ କର୍ମ କରି ବହୁତ କଠିନ ପରିଶ୍ରମ କରି ଅଧିକରୁ ଅଧିକ ଯଦି ରୋଜଗାର କରିପାରିଲେ ତାହେଲେ ମାନବ ଜନ୍ମ ସଫଳ ହେଇପାରିବା ବୋଲି ସେମାନେ ଭାବୁଛନ୍ତି। କିନ୍ତୁ ଭଗବାନ ଋଷଭଦେବ କହୁଛନ୍ତି ନା ନା, ଏ ନୃଲୋକରେ ବା ଏ ମନୁଷ୍ୟ ଲୋକରେ ଜଣେ ଯେତେବେଳେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି, ସେ ଏ ଘୁଷୁରୀ ଭଳି ଜୀବନ ଧାରଣ କରିବା ପାଇଁ ତାର ସେ ମାନବ ସେ ଯୋଗ୍ୟ ନୁହଁ। ନାୟଂ ଦେହ ଦେହ ଭାଜାଂ ନୁଲୋକେ କଷ୍ଟାନ୍ କାମାନ ଅର୍ହତେ ବିଡ଼ୁଭୁଜା। ଏ କଷ୍ଟ କାମ କରିବା ପାଇଁ ମନୁଷ୍ୟ ଜୀବନ ଉଦ୍ଦିଷ୍ଟ ହେଇନି। ବିଡ଼ୁଭୁଜା ବା ଯେ ବିଷ୍ଠାଭୋଜି ଶୁକର ବା ଘୁଷୁରୀ ଯେଭଳି ଭାବରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସେ ଖୋଜି ପଡ଼ୁଛି କେଉଁଠି ବିଷ୍ଠା ଅଛି, ସେଭଳି ଭାବରେ ମାନବ ଶରୀର ଉଦ୍ଦିଷ୍ଟ ନୁହଁ। ମାନବ ଶରୀର କ'ଣ ପାଇଁ ଉଦ୍ଦିଷ୍ଟ ନା ତପ ଦିବ୍ୟମ ପୁତ୍ରକା ଜୈନ ସତ୍ୟମ ସିଦ୍ଧେତ ଯସ୍ମାତ୍ ବ୍ରହ୍ମ ସୌଖ୍ୟଂ ତୁ ଅନନ୍ତମ। ଦିବ୍ୟ ତପସ୍ୟା କରିବା ପାଇଁ ଉଦ୍ଦିଷ୍ଟ। ତପସ୍ୟା କଲେ କ'ଣ ହବ ନା ତପ ଦିବ୍ୟମ ପୁତ୍ରକା ଜୈନ ସତ୍ୟମ ସିଦ୍ଧେତ। ଆମର ସତ୍ତ୍ୱ ବା ଆମର ମନ ବା ଆମର ହୃଦୟ ଏସବୁ ମଇଳା ହେଇଯାଇଥିବାରୁ ଆମେ ଜାଣିପାରୁନେ ଭଗବାନ ବିଷୟରେ ଜାଣିପାରୁନେ। କିନ୍ତୁ ଯଦି ଆମର ମନ ବା ହୃଦୟ ଏସବୁ ଯଦି ଶୁଦ୍ଧ ହବ ସତ୍ୟଂ ଶୁଦ୍ଧ ଯସ୍ମାତ୍ ବ୍ରହ୍ମ ସୌଖ୍ୟଂ ତୁ ଅନନ୍ତ, ସେଇଠି ସେତେବେଳେ ବ୍ରହ୍ମ ସୁଖ ପ୍ରାପ୍ତ ହେବା ଯାହାକି ଅନନ୍ତ। ଆମେ ଭୌତିକ ସୁଖ ଯେଉଁ ପ୍ରାପ୍ତ ହେଉଛେ ଇଏ ହେଉଛି ଆଦ୍ୟନ୍ତବନ୍ତ କୌନ୍ତେୟ। ଭଗବଦ୍ଗୀତାର ପଞ୍ଚମଧ୍ୟାୟରେ ଭଗବାନ କହୁଛନ୍ତି ଯେ ହି ସଂସ୍ପର୍ଶା ଭୋଗା ଦୁଃଖ ଜଣେ ଏବେ ଆଦ୍ୟନ୍ତବନ୍ତ କୌନ୍ତେୟ ନହନ୍ତି ସୁରମତେ ବୁଦ୍ଧ। ଆମେ ଏଇ ଯେଉଁ ଭୌତିକ ଶରୀର ଦ୍ୱାରା ଆମେ ଯେଉଁ ବିଭିନ୍ନ ପ୍ରକାର ସଂସ୍ପର୍ଶା ଭୋଗା ବା ଆମର ଯେଉଁ ଇନ୍ଦ୍ରିୟମାନେ ଅଛନ୍ତି ଏ ଇନ୍ଦ୍ରିୟମାନଙ୍କ ଦ୍ୱାରା ଯେଉଁ ଆମେ ସୁଖ ପ୍ରାପ୍ତ ହେଉଛେ ଇଏ ହେଉଛି ଦୁଃଖ ଜନ, ଏ ଦୁଃଖରୁ ଆସୁଛି। ଦୁଃଖରୁ ଆସୁଛି ମାନେ ସେ ଆମେ ବହୁତ କଷ୍ଟ କଲେ ସେ ଆନନ୍ଦ ପ୍ରାପ୍ତ ହୋଇପାରିବା। ଜଣେ ବହୁତ କଷ୍ଟ କଲେ ହିଁ କିଛି ରୋଜଗାର କରିପାରୁଛି, ଧନ ରୋଜଗାର କରିପାରୁଛି। କିନ୍ତୁ ଜଣେ ଯଦି କିଛି କଷ୍ଟ ନ କରିବ ତାହେଲେ ସେ ଆନନ୍ଦ ପ୍ରାପ୍ତ ହୋଇପାରିବନି। ତେଣୁ ଇଏ ଯେଉଁ ଆନନ୍ଦ ଆମେ ପ୍ରାପ୍ତ ହେଉଛେ ଭୌତିକ ଜଗତରେ ସେ ଆନନ୍ଦ ହେଉଛି ଦୁଃଖ ଜନ ଏବଂ ଆଦ୍ୟନ୍ତବନ୍ତ କୌନ୍ତେୟ। ଯଦି ବା କିଛି ଆନନ୍ଦ ଆମେ ପ୍ରାପ୍ତ ହେଉଛେ ଯେଉଁ ଆନନ୍ଦର ଆଦି ଅଛି ସେ ଆନନ୍ଦର ମଧ୍ୟ ଅନ୍ତ ଅଛି। ତେଣୁ ନ ତେସୁ ରମତେ ବୁଦ୍ଧ, ସେ ଆନନ୍ଦରେ ପ୍ରକୃତ ବୁଦ୍ଧିମାନ ବ୍ୟକ୍ତି ସେଥିରେ ଆନନ୍ଦିତ ହୁଅନ୍ତି ନାହିଁ। ସେମାନେ କେମିତି ଆନନ୍ଦିତ ହୁଅନ୍ତି ନା ବାହ୍ୟ ସ୍ପର୍ଶେ ସୁଶକ୍ତ ଆତ୍ମା ବିନ୍ଦନ୍ତି ଆତ୍ମନି ଯତ୍ ସୁଖମ ସହଯୋଗ ବ୍ରହ୍ମଯୁକ୍ତ ଆତ୍ମା ସୁଖମ ଅକ୍ଷମ ଅସ୍ମୃତି। ଏଇ ଯେଉଁ କହିଲି ଆସକ୍ତି ଯେଉଁ ରହିଛି ଏ ଭୌତିକ ଜଗତ ପ୍ରତି ଯେଉଁମାନେ ଆସକ୍ତି ରହିଛି ସେ ଆସକ୍ତି ଯଦି ଆମେ ଭଗବାନ ପ୍ରତି ଲଗେଇବା ଏ ଭୌତିକ ଜଗତରୁ ଅସକ୍ତ ହେବା ବା ଆମେ ଦୂରେଇ ଯିବା ବୈରାଗ୍ୟ ଆଚରଣ କରିବା ବାହ୍ୟ ସ୍ପର୍ଶେ ସୁଶକ୍ତ ଆତ୍ମା ବିନ୍ଦନ୍ତି ଆତ୍ମନି ଯତ୍ ସୁଖମ ଆତ୍ମାରେ ଯେଉଁ ପ୍ରକାର ସୁଖ ଆମେ ପ୍ରାପ୍ତ ହେବା ସହଯୋଗ ବ୍ରହ୍ମଯୁକ୍ତ ଆତ୍ମା ସେଇ ଭଗବାନଙ୍କ ସହିତ ଆମେ ଯୁକ୍ତ ହେଲେ ତାହେଲେ ସୁଖମ ଅକ୍ଷମ ଅସ୍ମୃତି ଅକ୍ଷୟ ସୁଖ ସେ ସୁଖ ଶେଷ ହେବନି ଅକ୍ଷୟ କ୍ଷୟ ନାହିଁ ତା ସୁଖ। ତେଣୁ ଭଗବାନ ପ୍ରତି ଯେଉଁ ଯଦି ଆମେ ଏଇ ତପସ୍ୟା କରିବା ଭଗବାନଙ୍କୁ ଜାଣିବା ପାଇଁ ଏବଂ ଭଗବାନ ବିଷୟରେ ଯଦି ଆମେ ଧ୍ୟାନ କରିବା ବା ତପସ୍ୟା କରିବା ତାହେଲେ ତପ ଦିବ୍ୟମ ପୁତ୍ରକା ଜୈନ ସତ୍ୟମ ଶୁଦ୍ଧେ ଯସ୍ମାତ୍ ବ୍ରହ୍ମ ସୌଖ୍ୟମ ତୁ ଅନନ୍ତ। ବ୍ରହ୍ମସୁଖ ଆମେ ଅନନ୍ତ ଭାବରେ ସେ ବ୍ରହ୍ମସୁଖ ପ୍ରାପ୍ତ ହେବା। ତେଣୁ ବିଶେଷ ଭାବରେ ସତ୍ୟଯୁଗରେ ଲୋକମାନେ ତପସ୍ୟା କରୁଥିଲେ ପ୍ରୀତି ଯତ୍ ଧାୟତେ ବିଷ୍ଣୁ। ଆପଣମାନେ ଶୁଣିଥିବେ ଯେମିତି ବିଶ୍ୱାମିତ୍ର ଋଷି ଯିଏକି 60,000 ବର୍ଷ ତପସ୍ୟା କରିଥିଲେ, କାରଣ ସେ ସମୟରେ ଲୋକମାନଙ୍କର ଆୟୁଷ ବହୁତ ଅଧିକ ଥିଲା, ଲକ୍ଷେ ବର୍ଷ ଥିଲା ସତ୍ୟଯୁଗର ଆୟୁଷ। କିନ୍ତୁ ଯେହେତୁ ଆମର ଆୟୁଷ କମି କମିକା ଯାଉଛି ସତ୍ୟଯୁଗରେ ଯେଉଁ ଧ୍ୟାନ ଦ୍ୱାରା ଭଗବାନଙ୍କୁ ପ୍ରାପ୍ତ ହେଉଥିଲେ ତ୍ରେତୟା ଯୁଗରେ ଯଜତ ମାଖୀ ଭଗବାନ ରାମଚନ୍ଦ୍ର ଯେତେବେଳେ ଆସିଥିଲେ ସେ ଯୁଗରେ ଏଇ ଯଜ୍ଞ ମାଧ୍ୟମରେ ଭଗବାନଙ୍କର ଆରାଧନା କରାଯାଉଥିଲା। ତାପରେ ଯେତେବେଳେ ଭଗବାନ କୃଷ୍ଣ ଆସିଲେ ଦ୍ୱାପର ଯୁଗରେ ସେ ସମୟରେ ମନ୍ଦିର ଅର୍ଚ୍ଚନା ଯେଉଁ ବର୍ତ୍ତମାନ ମନ୍ଦିରରେ ଅର୍ଚ୍ଚନା ଇତ୍ୟାଦି ହେଉଛି ସେସବୁ ମନ୍ଦିର ଅର୍ଚ୍ଚନା ଦ୍ୱାରା ଭଗବାନଙ୍କର ଆରାଧନା କରାଯାଉଥିଲା। କିନ୍ତୁ ବର୍ତ୍ତମାନ କଳି ଯୁଗରେ ଭଗବାନଙ୍କ ନାମ କଳୌତଜ ହରି କୀର୍ତ୍ତନାଥ ଭଗବାନଙ୍କ ନାମ କୀର୍ତ୍ତନ କଲେ ହିଁ ସେ ଫଳ ପ୍ରାପ୍ତ ହେବ। ତେଣୁ ଏଇ ଯେଉଁ ତପସ୍ୟା ରହିଛି ପ୍ରଭୁପାଦ ମହାରାଜ କହନ୍ତି କଳିଯୁଗରେ 4ଟି ତପସ୍ୟା ଆମର ରହିଛି। ଆମେ ଆଗେ ଯେଉଁ ତପସ୍ୟା ସବୁ ରହିଥିଲା ସେ ତପସ୍ୟା ବର୍ତ୍ତମାନ ଆମେ କରିପାରିବା ନାହିଁ। ଆମ ପଞ୍ଚମ ସ୍କନ୍ଧରେ ଆସିବ ସେ ବିଷୟ ଆସିବେ ଯେ କି ରଘୁବଣକୁ ଜଡ଼ଭରତ କହିବେ, ଏଇ ଋଷଭଙ୍କର ପୁତ୍ର ଯେ ଭରତ ତାଙ୍କର ଯେତେବେଳେ ଜୀବନୀ ଆସିବ ତାଙ୍କ ବିଷୟ ଯେତେବେଳେ ଆସିବ ସେ ବିଷୟରେ ସେ ବର୍ଣ୍ଣନା କରିବେ। ସେ ଜଡ଼ଭରତ ତାଙ୍କୁ ରାଜା ରଘୁବଣକୁ କହୁଛନ୍ତି ଯେ ଏ ଯେଉଁ ଆମେ ଯେଉଁ ତପସ୍ୟା ଇତ୍ୟାଦି ଯେଉଁ କରୁଛେ ସୂର୍ଯ୍ୟ ବିନା ଜଳାଗେଇ ସୁରେଇ ବିନା ମହତ୍ ପାହାଦର ଯେଉଁ ବି ସେ କାମ रौगणी तत्तपसा न जाति न तेजया न स्मेवापणा बृहद्वा न छंदसा नैव जड़ाग्नि सूर्य बिना महत्पादर दुभिषेकम। से कहते जे बिना महत्पाद रजभिषेकम यदि साधुंकर कृपा आम जब प्राप्त नहींपरिया ताहले जेते तपस्या करंतु तपस्या केमती ना सूर्य बिना छंदसा नैव जड़ाग्नि जल अग्नि माने खरा दिन बर्तमान है खरा दिन से कौन करेंगे ना चारिपटे निआ लगे मझे बस तपस्या करें शीत दिन आसिले बहुत थंडा जो पड़ो से समय से जल भितर बुड़ी तपस्या करेंगे ये सब तपस्या बहुत प्रकार तपस्या कठिन तपस्या रही किंतु कलि युगर चारोटी तपस्या आमपाई प्रभुपाद महाराज रेकमेंड कर अधर्मर स्थान चारोटी अधर्मर स्थान रही आम परीक्षित महाराज अधर्म जो कलि प्रवेश करी को चारोटी स्थान प्रदान कर अभ्यर्थिदा तदातस्मै स्थानानि कलये ददौ द्यूतं पानं स्त्रियं सुना तत्र अधर्मश्चतुर्विधा कलि को चारोटी स्थान दे परीक्षित महाराज द्यूतं पानं स्त्रियं सुना द्यूतं कहले ये जो पोशाक खेल इत्यादि रोज चास खेल विभिन्न प्रकार खेल सब रोज ये द्यूतं जाऊँ पानं कहले जिते निशाद्रव्य अच्छी चा पान बीड़ी सिगरेट मद गंजे भांग इत्यादि जिते निशाद्रव्य रही स्त्री कहले अवैध स्त्री संघ बहुत छड़ा अन्य स्त्री संपर्क रखा सीटा को स्त्री अंग सुना कहले जीव हत्या जो आमिष भक्षण आम करे ये चारोटी कली को स्थान दि जाइए कली चारोटी स्थान तेणु ये चारोटी जदि आम विधि निषेध पालन करवा चारोटी नियम को पालन करवा एवं आ गोटे तपस्या हूँ पंचम तपस्या हूँ सका उठवा मंगल आरती जो रही ब्रह्म मुहूर्त सूर्योदय देढ़ घंटा पूर्व जो समयटा ब्रह्म मुहूर्त भी कहला तेणु ता पूर्व उठी आम जब से ब्रह्म मुहूर्त जब भगवान पूजा आराधना सब करवा हूँ गोटे भल बड़ तपस्या कलि युगर ये पांचटी तपस्या प्रभुपाद महाराज रेकमेंड कर यदि आम आउ कि तपस्या नकल आम एति तपस्या आम करें तालोले जीवन में सिद्धि प्राप्त हो पार तेणु यही तपस्या जो कही ऋषभदेव तक पुत्र को जो तपस्या कथा कही तपस्या हूँ बर्तमान कलि युग में होती पांचटी आम तपस्या करें आम आमर जो सत्व सिद्धि की आम प्राप्त हो पार एवं भगवान आम जापर एवं ब्रह्म सुखम तु अनंतम यही अनंत ब्रह्म सुख आम प्राप्त हो पार तेणु ये भाव में बहुत प्रकार सब दे ज्ञान प्रदान कर श्रीमद भागवत पंचम स्कंद से विषय में विस्तार भाव वर्णना करा तेणु आम आज ये भगवान कथ को विश्राम देवा तेणु पर अन्य अवतार विषय में आलोचना कर जय श्रीमद भागवतम की जय श्री गोपाल महाराज की जय श्री गुरुदेव की अनंत कोटि वैष्णवंद की जय गौर परमानंदे आमर से प्रभु जो कहले क्वेश्चन पचारे से क्वेश्चन टे आंसर दवा जे साधारण लोक मैंने कहते जे मानव सेवा ही माधव सेवा कहुए साधारण लोक मैंने कह कितु आम भगवद गीतार सप्तम अध्याय आप देखते भगवान कहते मनुष्याण सहस्रेशु कश्चित जत सिद्धे जतताम भी सिद्धानाम कश्चित मांग व्यक्ति तत्वता भगवदगीता सप्तम अध्याय तृतीय श्लोक भगवान से कथा कह प्रकृत में हजार हजार मनुष्य जो रही मनुष्य जीवन लक्ष्य विषय से जापर ना पशु भाई जीवन जापन कर तेणु जो कतज मनुष्य जीवन में सिद्धिलाभ करने चेष्टा कर सिद्धि प्राप्त होती जतताम भी सिद्धानाम क्वश्चिन मांग व्यक्ति तत्वता से सिद्ध लोक मान भर खूब क्वचित लोक भगवान को तत्व जानूँ तेणु आम जो कहते लोक कौन मानव सेवा माधव सेवा तो ठीक हे सीटा नुह तत्वटा जानवा लोक खूब क्वचित हाँ से कहे जमी उदाहरण जो आम देलु जे भगवान से कथा बुझे श्रीमद भागवत पंचम स्कंद से विषय आस प्रसंग आता तरोमूल निषेचन तृप्यंती तत्स्कंद भुजु पोषाक ଯଦି ବୃକ୍ଷର ମୂଳରେ ପାଣି ଦିଆଯିବ ତାହେଲେ ତାର ଯେଉଁ ଅନ୍ୟାନ୍ୟ ଡାଳ ଇତ୍ୟାଦି ରହିଛି ସେ ସବୁ ପାଣି ପ୍ରାପ୍ତ ହୋଇପାରିବ। କିନ୍ତୁ ଯଦି ଆମେ ମୂଳରେ ପାଣି ଦେବାନି, ଖାଲି ଡାଳରେ ଦେବା ବା ପତ୍ରରେ ଦେବା ବା ଫଳରେ ଦେବା ବା ଫୁଲରେ ଦେବା, ତାହେଲେ ସେ ଗଛଟି ମରିଯିବ, ବଞ୍ଚିପାରିବନି। ତେଣୁ ସେଇଭଳି ଭାବରେ ଆଉ ଗୋଟେ ଉଦାହରଣ ହେଉଛି ଯେ ପ୍ରାଣ ପହରା ଅଛି ଯତେନ୍ଦ୍ରିୟାଣ। ଆମେ ଯେଉଁ ଖାଦ୍ୟ ଗ୍ରହଣ କରୁଛେ ସେ ଖାଦ୍ୟଟା ଯେତେବେଳେ ପାକଶ୍ରେଣୀକୁ ଯାଉଛି ଆମେ ଶରୀରର ସମସ୍ତ କିଛି ଅଙ୍ଗ ଖାଦ୍ୟ ପ୍ରାପ୍ତ ହେଉଛନ୍ତି। କିନ୍ତୁ ଯଦି ଆମେ ପାକଶ୍ରେଣୀ ନ ଦେଇକି ଆମେ ହାତରେ ରଖିବା ଖାଦ୍ୟ ତାହେଲେ ହାତ ଖାଇପାରିବନି, ବା ଆମର ଆଖିରେ ରଖିବା ତାହେଲେ ଆମ ଆଖି ଖାଇପାରିବନି। ତେଣୁ ଭଗବାନଙ୍କୁ ଛାଡ଼ିକିରି ଭଗବାନଙ୍କୁ ବାଦ ଦେଇକି ଯଦି ଆମେ ଅନ୍ୟ ସେବା କରିବା ତାହେଲେ ସେ ସେବା ପ୍ରକୃତ ସେବା ସେମାନେ ପ୍ରାପ୍ତ ହୋଇପାରିବେ, ସେମାନେ ପ୍ରାପ୍ତ ହୋଇପାରିବେ। ଭଗବାନଙ୍କୁ ସେବା କଲେ ହିଁ ଅନ୍ୟମାନେ ସେ ସେବାଟା ପ୍ରାପ୍ତ ହୋଇପାରିବେ। ଯେମିତି ଆଉ ଗୋଟେ ଉଦାହରଣ ସ୍ୱରୂପ ଅଙ୍ଗ, ଆମର ଶରୀର ଯେଉଁ ରହିଛି, ଆମର ଶରୀର ବିଭିନ୍ନ ହାତ ରହିଛି, ଗୋଟେ ଅଙ୍ଗ ରହିଛି, ଶରୀରରେ ଏସବୁ ଅଙ୍ଗ ରହିଛି। କିନ୍ତୁ ଯଦି ହାତର ମାନେ ଆଙ୍ଗୁଠିଟା ଆମର ହାତରୁ କଟିଗଲା ତାହେଲେ ଏ ଆଙ୍ଗୁଠିର କିଛି ମୂଲ୍ୟ ରହିବ। ସେଇଭଳି ଭାବରେ ଆମେ ଯଦି ଭଗବାନଙ୍କ ସହିତ ଯୁକ୍ତ ହେଇକି ରହିବା ତାହେଲେ ଆମର କିଛି ମୂଲ୍ୟ ଅଛି, କିନ୍ତୁ ଭଗବାନଙ୍କଠାରୁ ଦୂରେଇ ଗଲେ ତାହେଲେ ଆମର କିଛି ମୂଲ୍ୟ ରହିବନି। ତେଣୁ ଭଗବାନଙ୍କୁ ବାଦ ଦେଇକି ଯଦି ଆମେ ସେବା କରୁଛେ, ତଥାକଥିତ ସେବା କରୁଛେ, ଏ ସେବାର କିଛି ମୂଲ୍ୟ ନାହିଁ, ଏ ପ୍ରକୃତ ସେବା ସେମାନେ ପ୍ରାପ୍ତ ହୋଇପାରୁନାହାନ୍ତି। ଯେତେ ସେବା କଲେ ମଧ୍ୟ ଜଣେ ଭୌତିକ ଜଗତରେ କାହିଁକି ବୁଲୁଛି, ଘୁରି ବୁଲୁଛି? ଇଏ ହେଉଛି ଅବିଦ୍ୟାରୁ ଜଣେ ଭୌତିକ ଜଗତରେ ଘୁରି ବୁଲୁଛି। ତେଣୁ ସେ ଯଦି ଆମର ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି, ଗୋଟେ ଧନୀର ପୁତ୍ର, ଧନୀ ଲୋକର ପୁତ୍ର ରହିଛି, ସେ କୌଣସି କାରଣରୁ ତାର ଟିକେ ମୋହଗ୍ରସ୍ତ ହେଇ ବା ତାଙ୍କର ଯେଉଁ ପ୍ରମତ୍ତ ଅବସ୍ଥାରେ ବା ପାଗଳ ହେଇଯାଇ ସେ ତାଙ୍କର ପିତାଙ୍କୁ ଭୁଲି ଯାଇ ସେ ବାହାରେ ବୁଲୁଛି, ଭିକ୍ଷା କରି ଚଳୁଛି, ବହୁତ କଷ୍ଟରେ ରହୁଛି। କିନ୍ତୁ ଜଣେ ଲୋକ ଦେଖିଲା ଏ ଲୋକଟି ବହୁତ କଷ୍ଟ ପାଉଛି, ତେଣୁ ତାଙ୍କୁ କିଛି ଖାଦ୍ୟ ପ୍ରଦାନ କରିଦେଲା, ବା ଆଉ ଜଣେ ଲୋକ ଦେଖିଲା ଯେ ତାହାର କିଛି ପୋଷାକପତ୍ର ନାହିଁ, ତାକୁ କିଛି ପୋଷାକ ପ୍ରଦାନ କଲା, ବା ଆଉ ଜଣେ କି ଦେଖିଲା ତାହା କିଛି ପଇସାପତ୍ର ନାହିଁ, ତାକୁ କିଛି ଧନ ପ୍ରଦାନ କରିଛନ୍ତି। କିନ୍ତୁ ଯେତେ ଯାହା ଜଣେ ତାକୁ ଉପକାର କଲେ ମଧ୍ୟ ସେ ଶେଷ ହେଇଯିବ, ଜଣେ ଖାଦ୍ୟ ଦେଉଛି ପୁଣି କିଛି ସମୟ ପରେ ତାକୁ ପୁଣି ଭୋକ ଲାଗିବ, ବା ଜଣେ ପୋଷାକ ଦେଉଛି ସେ କିଛି ଦିନ ପରେ ସେଟା ଚିରି ଯାଉଛି, ନଷ୍ଟ ହେଇଯାଉଛି, ବା ଜଣେ କିଛି ଧନ ଦେଉଛି ସେ ଧନ ମଧ୍ୟ କିଛି ଦିନ ପରେ ସେ ଶେଷ ହେଇଯାଉଛି। କିନ୍ତୁ ଜଣେ ଯଦି ଦେଖିବ ଯେ ପ୍ରକୃତରେ ଏ ଲୋକ ହେଉଛି ଏ ଧନୀର ଲୋକର ପୁତ୍ର, ଏବଂ କହିକି ତାକୁ ନେଇକି ସେ ତାଙ୍କର ପିତା ପାଖରେ ଛାଡ଼ିଦେବ, ତାହେଲେ ତାଙ୍କର ସବୁ ସମସ୍ୟାର ସମାଧାନ ହେଇପାରିବ। ତେଣୁ ସେଇଭଳି ଭାବରେ ଆମେ ଭଗବାନଙ୍କୁ ବାଦ ଦେଇକି ଯଦି ଆମେ ଅନ୍ୟର ଯେଉଁ ସେବା କରିବା ସେ ପ୍ରକୃତ ସେବା ହେଇପାରିବନି, ତାଙ୍କର ପ୍ରକୃତ ସେବା ହେଇପାରିବ। ତେଣୁ ପ୍ରକୃତ ତତ୍ତ୍ୱ ହେଉଛି ଯେ ମାଧବ ସେବା ହିଁ ମାନବ ସେବା, କିନ୍ତୁ ମାନବ ସେବା ମାଧବ ସେବା ନୁହଁ। ଭଗବାନଙ୍କୁ ଆମେ ସେବା କଲେ ତାହେଲେ ସମସ୍ତେ କିଛି ସେବିତ ହେଇପାରିବେ। ସେଥିପାଇଁ ଆମର ଆଉ ଗୋଟେ ମଧ୍ୟ ଉଦାହରଣ ରହିଛି, ଶ୍ରୀମଦ୍ ଭାଗବତରେ ନାରଦ ମୁନିଷ କଥା କୁହନ୍ତି ଯେ ଆମର ଛଅଟି ଋଣ ରହିଛି। ଏ ଛଅଟି ଋଣ କ'ଣ ନା, ଦେବର୍ଷି ଭୂତ ଆପ୍ତ ନୃଣାଂ ପିତୃଣାଂ ନ କିଙ୍କର ନାୟଂ ଋଣୀଂ ଚ ରାଜନ୍ ସର୍ବାତ୍ମନା ଜ ଶରଣ ଗତ ମୁକୁନ୍ଦ ପରିହୃତ୍ୟ କର୍ତ୍ତମ୍ ଏକାଦଶରେ ବର୍ଣ୍ଣନା କରାଯାଇଛି। ଆମ ଦେବତାମାନଙ୍କ ପ୍ରତି ଆମର କିଛି ଋଣ ରହିଛି, ଦେବତାମାନେ ସବୁ ଆଲୋକ ପ୍ରଦାନ କରୁଛନ୍ତି, ଜଳ ପ୍ରଦାନ କରୁଛନ୍ତି, ବାୟୁ ପ୍ରଦାନ କରୁଛନ୍ତି, ତେଣୁ ଆମେ ତାଙ୍କ ପାଇଁ ଋଣୀ ରହୁଛୁ ଦେବତା। ଋଷି ଲୋକ ଋଷିମାନେ ଆମର ବ୍ୟାସଦେବ ଇତ୍ୟାଦି ଏମାନେ ସବୁ ଆମକୁ ଶାସ୍ତ୍ର ପ୍ରଦାନ କରୁଛନ୍ତି, ତେଣୁ ଆମେ ତାଙ୍କ ପ୍ରତି ଋଣୀ ରହୁଛେ। ଭୂତ କହିଲେ ଯେତେ ଜୀବ ଅଛନ୍ତି ସେମାନେ ମଧ୍ୟ ଆମ ପ୍ରତି କିଛି ନା କିଛି ଉପକାର କରୁଛନ୍ତି ବା ସେବା କରୁଛନ୍ତି, ଯେମିତି ଆମେ ଖାଦ୍ୟ ଗ୍ରହଣ କରୁଛେ କିଛି ବିଭିନ୍ନ ବୃକ୍ଷ ଲତା ଇତ୍ୟାଦି ସେମାନଙ୍କଠାରୁ ଆମେ ଖାଦ୍ୟ ଗ୍ରହଣ କରୁଛେ, ବା ଗାଈଠାରୁ ଆମେ କ୍ଷୀର ଗ୍ରହଣ କରୁଛେ, ତେଣୁ ଆମେ ତାଙ୍କ ପ୍ରତି ଋଣୀ ରହୁଛେ। ଆପ୍ତ କହିଲେ ଆମର ଯେଉଁ ବନ୍ଧୁବାନ୍ଧବ ଅଛନ୍ତି ସେମାନଙ୍କ ପ୍ରତି ମଧ୍ୟ ଆମେ ସେମାନେ ମଧ୍ୟ ଆମର ବିଭିନ୍ନ ଉପକାର କରୁଛନ୍ତି, ତେଣୁ ତାଙ୍କ ପ୍ରତି ମଧ୍ୟ ଆମେ କିଛି ଋଣୀ ରହୁଛେ। ଏବଂ ବିଶେଷ ଭାବରେ ମନୁଷ୍ୟମାନଙ୍କ ପ୍ରତି ମଧ୍ୟ ଆମର ଋଣ ରହିଛି, କାରଣ ସେମାନେ ଆମକୁ ବିଭିନ୍ନ ପ୍ରକାର ସାହାଯ୍ୟ କରୁଛନ୍ତି, ଏବଂ ପିତାମାତା ମଧ୍ୟ ଆମକୁ ଏହି ଶରୀର ପ୍ରଦାନ କରୁଛନ୍ତି, ତେଣୁ ଆମେ ତାଙ୍କ ପ୍ରତି ଋଣୀ। କିନ୍ତୁ ଏଇ ଯେଉଁ ଛଅଟା ଋଣୀ ରହୁଛି, ଯଦି ଜଣେ ଗତ ମୁକୁନ୍ଦ ପରିହୃତ କର୍ତ୍ତମ୍ ନାୟଂ ଋଣୀ ନ କିଙ୍କର ନ ଚ କିଙ୍କର ରାଜନ୍ ଗତ ମୁକୁନ୍ଦ ପରିହୃତ କର୍ତ୍ତମ୍, ଯଦି ଭଗବାନ ମୁକୁନ୍ଦଙ୍କ ପ୍ରତି ଯେ ଜଣେ ସେବାରେ ରତ ରହିଲା ତାହେଲେ ସେ ପରିହୃତ କର୍ତ୍ତମ୍, ଆଉ କୌଣସି ତାର କର୍ତ୍ତବ୍ୟ ରହିଲାନି, ସବୁକିଛି କର୍ତ୍ତବ୍ୟ ସେ ସମ୍ପାଦନ ହୋଇପାରିଲା। କାରଣ ଭଗବାନଙ୍କୁ ଯଦି ଆମେ ସେବା କରିବା ତାହେଲେ ଆମେ ସମସ୍ତେ କିଛି ଋଣରୁ ମୁକ୍ତ ହୋଇପାରିବା। ସେଥିରେ ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି ଯେ ଶ୍ରଦ୍ଧା ଶବ୍ଦେ ବିଶ୍ୱାସ କହେ ସୁଦୃଢ଼ ନିଶ୍ଚୟ ଶ୍ରଦ୍ଧା ଶବ୍ଦେ ଯେ ଭଗବାନ ପ୍ରତି ଆମେ ଯଦି ଭକ୍ତି କରୁଛେ ମାନେ ସବୁକିଛି କର୍ମ ସେ ଶେଷ କରୁଛି, ସବୁକିଛି କର୍ମ କରୁଛି, ଆଉ କିଛି କର୍ମ ବାକି ରହୁନି, ଏଇଟା ବିଶ୍ୱାସ, ସୁଦୃଢ଼ ବିଶ୍ୱାସ ହେବାର ଅଛି। ଇଏ ହେଉଛି ଶ୍ରଦ୍ଧା, ଶ୍ରଦ୍ଧା ଶବ୍ଦ ବିଶ୍ୱାସ କହି ସୁଦୃଢ଼ ନିଶ୍ଚୟ ଭଗବାନ ପ୍ରତି ଭକ୍ତି କରାଗଲା ମାନେ ଆଉ କିଛି ବାକି ରହିଲାନି, ସବୁକିଛି ସେଇଥିରେ ରହିଲା। ଯେମିତି ଗୋଟେ 100 ଟଙ୍କା ଜଣେ ପ୍ରାପ୍ତ ହେଇଛନ୍ତି ମାନେ ତା ଦେହରେ 50 ଟଙ୍କା ଅଛି, 20 ଟଙ୍କା ଅଛି, 10 ଟଙ୍କା ଅଛି, 5 ଟଙ୍କା ଅଛି, 2 ଟଙ୍କା ଅଛି, ଟଙ୍କାଟେ ଅଛି, ସବୁ ଅଛି। ତେଣୁ ଭଗବାନ ପ୍ରତି ଆମେ ଭକ୍ତି କରୁଛେ ମାନେ ଆଉ କିଛି କାର୍ଯ୍ୟ ବାକି ରହିଲାନି, ସବୁକିଛି। କିନ୍ତୁ ଭଗବାନଙ୍କୁ ଛାଡ଼ି ଯଦି ଆମେ ଅନ୍ୟ ତଥାକଥିତ ସେବା କରିବା ତାହେଲେ ସେ ପ୍ରକୃତ ସେବା ହେଇପାରିବନି, କାରଣ ଆମେ ଯେତେ ଯାହା ସେବା କଲେ ମଧ୍ୟ ସେ ସେବା ଦ୍ୱାରା ସେ କେହି ସନ୍ତୁଷ୍ଟ। ମୁଁ ଯେଉଁ କହିଲି ଉଦାହରଣ ଦେଲି, ମହାତ୍ମା ଗାନ୍ଧୀ ଏତେ ଦେଶର ସେବା କଲେ, ଅନ୍ତିମରେ ସେ ସେଇ ଦେଶବାସୀଙ୍କ ଦ୍ୱାରା ହିଁ ଗୁଳି ଦ୍ୱାରା ମୃତ୍ୟୁବରଣ କଲେ। ଆମେ ଯାହାକୁ ଯେତେ ଯାହା ସେବା କଲେ ମଧ୍ୟ କେହି ସନ୍ତୁଷ୍ଟ ହେବେନି, କିନ୍ତୁ ଅନ୍ୟ ପକ୍ଷରେ ଆମେ ଯଦି ଭଗବାନ କିଛି ଅଳ୍ପ କିଛି ସାମାନ୍ୟ ସେବା କରୁଛେ ମଧ୍ୟ ଭଗବାନ ସେଥିରେ ବହୁତ ସନ୍ତୁଷ୍ଟ ହେଇଯାଉଛି। ସ୍ୱଳ୍ପମପ୍ୟସ ଧର୍ମସ୍ୟ ତ୍ରାୟତେ ମହତ୍ତ୍ୱପାୟ। ଏବଂ ଭଗବାନ ପ୍ରତି ଯଦି ଆମେ ସେବା କରୁଛେ ତାହେଲେ ଆମ ସମସ୍ତ କିଛି ଆଉ କାହା ପ୍ରତି ଆମର କିଛି ଦାୟିତ୍ୱ ବା କର୍ତ୍ତବ୍ୟରୁ ଆମେ ସେଠି ମୁକ୍ତ ହେଉଛୁ, ଭଗବାନଙ୍କ ସେବାରେ ହିଁ ସବୁକିଛି ନିଯୁକ୍ତ। ଯେମିତି ଆମେ ଭଗବାନଙ୍କ ସେଥିପାଇଁ ମହାପ୍ରଭୁ ଆମର ଚୈତନ୍ୟ ମହାପ୍ରଭୁ କହିଛନ୍ତି ଯେ ଭାରତ ଭୂମି ତେ ହୈଲ ମନୁଷ୍ୟ ଜନ୍ମ ଯାର, ଭାରତ ଭୂମି ତେ ହୈଲ ମନୁଷ୍ୟ ଜନ୍ମ ଯାର, ଜନ୍ମ ସାତକ କରି କର ହେଇଛନ୍ତି। ସେମାନେ ଯଦି ମହାପ୍ରଭୁଙ୍କର ଶରଣରେ ଯିବେ ତାହେଲେ ନିଜର ଜନ୍ମ ସାର୍ଥକ କରିବା ସଙ୍ଗେ ସଙ୍ଗେ ଅନ୍ୟର ଉପକାର କରିପାରିବେ। ଜଣେ ଯେମିତି ଗୋଟେ ଉଦାହରଣ ସ୍ୱରୂପ ଆମ ପ୍ରଭୁପାଦ ମହାପ୍ରଭୁ ଉଦାହରଣ ଦିଅନ୍ତି, ଜଣେ ଗୋଟେ ରୋଗୀ ବିଭିନ୍ନ ତାର ଗୋଟେ ରୋଗ ଅଛି କିନ୍ତୁ ସିଏ କହୁଛି ମୁଁ ଭଲ ଖାଦ୍ୟ ଖାଇବି, ଯଦି ଡାକ୍ତର କହିବ ଯେ ହଁ ତୁମେ ଖାଅ ତାହେଲେ ତାର ଉପକାର ହେଲା ହେବନି, ସେଟା ଅପକାର ହେବ, କାରଣ ସେ ଯଦି ରୋଗ ହେଇଛି ମାନେ ସେ ଯଦି ବହୁତ ପୁଷ୍ଟିକର ଖାଦ୍ୟ ଖାଇବ ତାହେଲେ ତାର ଶରୀର ପ୍ରତି ପୁଣି ଅସୁବିଧା ହେବ। ତେଣୁ ସେ ବହୁତ ବାର୍ଲି ଇତ୍ୟାଦି ଶାଗୁ ଇତ୍ୟାଦି ଖାଇବା ପାଇଁ ତାକୁ ଡାକ୍ତର ରେକମେଣ୍ଡ କରନ୍ତି, କିନ୍ତୁ ସେ କହିବେ ନା ନା ମୋର ରୋଗ ହେଲେ ମଧ୍ୟ ମୁଁ ଚାହୁଁଛି ଭଲ ଖାଦ୍ୟ ଖାଇବା ପାଇଁ, କିନ୍ତୁ ଯଦି ଡାକ୍ତର ସବୁ ତାକୁ ଦେଇଦେବ ତାହେଲେ ସେ ପ୍ରକୃତ ଉପକାର ହେଲାନି ତାର। ତେଣୁ ପ୍ରକୃତ ଉପକାର କେମିତି ହେବ, ମହାପ୍ରଭୁ କହୁଛନ୍ତି ଯେ ଯାରେ ଦେଖ ତାରେ କହ କୃଷ୍ଣ ଉପଦେଶ, ଯାରେ ଦେଖ ତାରେ କହ କୃଷ୍ଣ ଉପଦେଶ, ଆମର ଜ୍ଞାନ ଅଛନ୍ତି ଯେ ପ୍ରକୃତ ଉପକାର କେମିତି ହବ ନା ଏଇ ଭଗବାନ କଥା କହିଲେ ହିଁ ସବୁଠାରୁ ଶ୍ରେଷ୍ଠ ଉପକାର ଭଗବତ ଗୀତାରେ ମଧ୍ୟ ଭଗବାନ ସେ କଥା କହୁଛନ୍ତି ଅନ୍ତିମରେ ଅଷ୍ଟାଦଶ ଅଧ୍ୟାୟରେ ସେ କଥା କହିବେ ଜୟଦଂ ପରମ ଗୁହ୍ୟଂ ମଦ୍ ଭକ୍ତି ସୁ ଅଭିଧାସତି ଭକ୍ତିମୟୀ ପରାଂ କୃତ୍ୱା ମାମି ବଶ୍ୟତେ ସଂଶୟ ନ ଚ ତସ୍ମାତ୍ ମନୁଷ୍ୟେଷୁ କଶ୍ଚିନ୍ ମେ ପ୍ରିୟକୃତମ ଭବିତା ନ ଚ ମେ ତସ୍ମାତ୍ ଅନ୍ୟ ପ୍ରିୟତର ଭୁବି ଅନ୍ତିମରେ ଭଗବାନ କହିବେ ଯେ ଏଇ ଯେଉଁ ପରମ ଗୁହ୍ୟ ଭଗବତ ଗୀତାରେ ତିନି ପ୍ରକାର ଜ୍ଞାନ ଭଗବାନ ଦେଇଛନ୍ତି ଗୁହ୍ୟ ଗୁହ୍ୟତର ଏବଂ ଗୁହ୍ୟତମ ଗୁହ୍ୟତମ ଜ୍ଞାନ ହେଉଛି ଭକ୍ତି ଭଗବାନଙ୍କୁ ଭକ୍ତି କରିବା ଏବଂ ସବୁଠାରୁ ଗୁହ୍ୟତମ ଜ୍ଞାନ ଅଛି ତେଣୁ ଏଇ ଜୟଦମ୍ ପରମ ଗୁହ୍ୟଂ ମଦ୍ ଭକ୍ତେଷୁ ଅଭିଧା ସତୀ ଏଇ ଗୁହ୍ୟତମ ଜ୍ଞାନ ଯେଉଁମାନେ ମୋର ଭକ୍ତମାନଙ୍କ ପାଖରେ ପ୍ରଚାର କରନ୍ତି ବା ବିତରଣ କରନ୍ତି ସେମାନେ ନିଜେ ଭକ୍ତିମୟୀ ପରାଙ୍କୃତା ମାମି ବଶ୍ୟତେ ସଂଶୟ ସେମାନେ ଶ୍ରେଷ୍ଠ ଭକ୍ତି ପ୍ରାପ୍ତ ହୋଇ ମୋ ପାଖକୁ ସେମାନେ ଆସିବେ ଏବଂ ନ ଚ ତସ୍ମାତ୍ ମନୁଷ୍ୟେଷୁ କଶ୍ଚିନ୍ ମେ ପ୍ରିୟକୃତମ ସେଇ ବ୍ୟକ୍ତିଠାରୁ ମୋର ଆଉ କିଏ ଅଧିକ ପ୍ରିୟ ବ୍ୟକ୍ତି ନୁହନ୍ତି
ଭଲ କାମ
ହଁ ଏବଂ ଭବିତା ନଚେ ତସ୍ମାତ୍ ଅନ୍ୟ ପ୍ରିୟତର ଭୋଗୀ ଆଉ ଯିଏ ଯେତେ ବ୍ୟକ୍ତି ଥାଆନ୍ତୁ ନା କାହିଁକି ଯିଏ ଯେତେ ଉପକାର କରନ୍ତୁ ଯିଏ ଯେତେ ସେବା କରନ୍ତୁ ଯାହା କରନ୍ତୁ ନା କାହିଁକି କିନ୍ତୁ ଯେଉଁମାନେ ମୋର କଥା ପ୍ରଚାର କରୁଛନ୍ତି ତାଙ୍କଠାରୁ କିଏ ମୋର ଅଧିକ ପ୍ରିୟତମ ନୁହନ୍ତି ତେଣୁ ଆମେ ଯଦି ଏଇ ଭଗବାନ କଥା କହିବା ଅନ୍ୟମାନଙ୍କୁ ତାହେଲେ ସିଏ ହେଉଛି ଶ୍ରେଷ୍ଠ ଉପକାର ହୋଇପାରିବ ଭଗବାନଙ୍କ ସମ୍ବନ୍ଧିତ ହେଲେ ହିଁ ଆମେ ଅନ୍ୟର ସେବା କରିପାରିବା ବା ଉପକାର କରିପାରିବା କିନ୍ତୁ ଭଗବାନଙ୍କୁ ଛାଡ଼ି ତଥାକଥିତ ଉପକାରରେ ପ୍ରକୃତ କିଛି ମୂଲ୍ୟ ନାହିଁ ଯାହା
କୃଷ୍ଣ ଏଇ ଯେଉଁ କଥାଟି